वासुदेवाय ॐ
नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी पाद पद्मर प्रणति निवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज के पाद पद्मर प्रणति निवेदन करी इस्कन प्रतिष्ठा आचार्य श्री श्रीमद ऋषि भक्ति वेदांत स्वामी प्रभुपाद महाराज पाद पद्मर प्रणति निवेदन करी समस्त साधु गुरु वैष्णव मान प्रणति निवेदन करी उपस्थित भक्त सदन मात्र प्रणति निवेदन करी देख लो अन्य जोड़ा बंद बंद कर देख बड़ा ये दुटा छटना ये गुट्टी को रखी नालीटा रखे आप सब बंद कर दे मैंने साउंड कम है दिया आम आज श्रीमद्भागवत द्वितीय स्कंद पंचम अध्याय कथा आरंभ करवा गत काली आम श्रवण करते चतुर्थ अध्याय कथा चतुर्थ अध्याय परीक्षित महाराज प्रश्न उत्तर दे सुखदेव गोस्वामी तेरटी श्लोक भगवान मंगलाचरण करा आम गत काली पाठ करते तेणु ये जो सृष्टि विषय प्रश्न जो पचारती परीक्षित महाराज सुखदेव गोस्वामी ये प्रश्नर सीधा सड़क उत्तर न देकरी से ब्रह्म नारद संवाद को प्रस्तुत कर कारण यही प्रश्न पचारे नारद ब्रह्मा को तेणु परीक्षित महाराज प्रश्नर उत्तर सुखदेव गोस्वामी ये ब्रह्म नारद संवाद को प्रस्तुत कर नारद मुनि ये पंचमाध्याय वर्णना कर पंचमाध्याय शीर्षक हूँ ब्रह्म नारद संवाद एवं सृष्टि वर्णना केमी भौतिक जगत सृष्टि हो सृष्टि विषय में द्वितीय स्कंद वर्णना कर तृतीय स्कंद वर्णना कर प्रथम सृष्टि रही तो सृष्टि तापर केमी विस्तार हो प्रथम ज्ञान रही दसटी विषय रही दशम अध्याय राशि विषय कथा दसटी विषय रही तेणु ब्रह्मा नारद पचारती देव देव नमस्तेस्तु भूत भावन भूत पूर्वज तद विजान ही तद ज्ञानम आत्मतत्व निदर्शनम तेणु तांकर पिता ब्रह्मा को से प्रश्न पचारती देव देव नमस्तेस्तु देवता मानक देवता ब्रह्मा श्रेष्ठ देवता सी मुझे प्रणाम करुच्ची भूत भावन पूर्वज भूत भावन कहले आप सृष्टि करूतानी भावती सृजती जीव मान को आप सृष्टि कर पूर्वज समस्त पूर्वज सी तद विजान ही विशेष विशेषण जानासी ये विषय मुझे जानापे चाहूँ जद ज्ञानम आत्मतत्व निदर्शनम जो ज्ञान द्वारा आम आत्मतत्व को जापर दर्शन करपर ये भाव पचार स भवान चरित घोरम जत् तपसु समाहित तेन खेदयसी नस्तं पराशंका प्रयच्छसी पिताजी आपण तो सृष्टिकर्ता आपण पुणी कहीं ये घोर तपस्या कर तद भवान चरत घोरम जत तपसु समाहित तेन खेदेश नस्तम तेणु यहीटा आम आम मोहित हो जाऊ कौन पर आप ध्यान कर तपस्या कर पराशंका बहुत आशंका आम आसुच्छी पराशंका प्रयच्छे तेणु ये प्रश्न उत्तर रे भगवान ब्रह्मा मध्य से मध्य प्रथमे भगवान को प्रणाम करिवे जहाँ कह जाए मंगलाचरण से मत मंगलाचरण करिवे तेणु से कहते तस्मै नमो भगवते वासुदेवाय धीमहि जन्माया दुर्जया मां वदन्ति जगद्गुरुं श्री भगवान को मोर प्रणाम जनाऊँ जे से भगवान जे कि वासुदेव धीमहि कहले ध्यान करुच आम धीमहि ये हूँ गायत्री गायत्री मंत्र जन्माया श्री भगवान माया द्वारा दुर्जया आपको कहीं जय करें ना जन्माया दुर्जया मांग बदंती जगद्गुरु ବ୍ରହ୍ମାଙ୍କୁ ଯେଉଁମାନେ ଜଗତ ବୋଲି କୁହନ୍ତି ସେମାନେ ଭଗବାନଙ୍କର ମାୟା ଦ୍ୱାରା ମୋହିତ ହୋଇକି ମୋତେ ଜଗଦ୍ଗୁରୁ ବୋଲି କୁହନ୍ତି, ଜଗଦ୍ଗୁରୁ। କିନ୍ତୁ ପ୍ରକୃତରେ ସେ ଜଗଦ୍ଗୁରୁ, ଭାଗବତ ଆରମ୍ଭରେ ତାଙ୍କୁ କୁହାଯାଏ ତେନେ ବ୍ରହ୍ମ ହୃଦୟ ଯାହାଦି କବୟେ, ଭଗବାନ ଯାହାଙ୍କର ବ୍ରହ୍ମାଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ ସେଥିପାଇଁ ସେ ଆଦି କବି ବା ଆଦି ଗୁରୁ ହେଲେ। କିନ୍ତୁ ତଥାପି ବ୍ରହ୍ମା କହୁଛନ୍ତି ଯେ ମୋତେ ଯେଉଁମାନେ ଜଗଦ୍ଗୁରୁ କହୁଛନ୍ତି ସେମାନେ ପ୍ରକୃତରେ ଭଗବାନଙ୍କ ମାୟାରେ ମୋହିତ ହୋଇକି ରହିଛନ୍ତି। ତେଣୁ ଜଗଦ୍ଗୁରୁ ହେଉଛନ୍ତି ଭଗବାନ, କୃଷ୍ଣଙ୍କୁ ବାନ୍ଧେ ଜଗଦ୍ଗୁରୁ। ତେଣୁ ବିଲଜ୍ଜ ମାନୟା ଯସ୍ୟ ସ୍ଥାତୁମ୍ ଇଚ୍ଛା ପତେ ମୁୟା ବିମୋହିତା ବିକଥନ୍ତେ ମମାହମ୍ ଇତି ଦୁର୍ଧିୟ। ସେ ଯେଉଁ ମାୟା ଯେଉଁ ରହିଛି ଭଗବାନଙ୍କର କ'ଣ ବହିରଙ୍ଗା ଶକ୍ତି, ଏ ମାୟା ଭଗବାନଙ୍କ ସାମ୍ନାକୁ ଆସିପାରେ ନାହିଁ। ବିଲଜ୍ଜ ମାନୟା ଯସ୍ୟ, ତାଙ୍କୁ ଲଜ୍ଜା ଆସେ ଭଗବାନଙ୍କ ସାମ୍ନାକୁ ଆସିବା ପାଇଁ। ତେଣୁ ସେ ସ୍ଥାତୁମ୍ ଇଚ୍ଛା ପତେ ମୁୟା, ଭଗବାନଙ୍କର ପଛପଟେ ସେ ରହିଥାନ୍ତି ମାୟାଦେବୀ। ତେଣୁ ତାଙ୍କ ଦ୍ୱାରା ଯେଉଁମାନେ ମୋହିତ ହୋଇଛନ୍ତି ବିମୋହିତା, ସେମାନେ ବହୁତ କଥା କହନ୍ତି ମମାହ ମିତି ଦୁର୍ଧିୟ, ଭଗବାନଙ୍କୁ ଜାଣିନଥିବାରୁ ସେମାନେ ଏ ଶରୀର ସମ୍ବନ୍ଧକୁ କହନ୍ତି ମୋର ମମ ଅହମ୍, ଇଏ ମୋର, ମୁଁ ହେଉଛି ମୁଁ, ଏ ଶରୀର ସମ୍ବନ୍ଧୀୟ ଚିନ୍ତା ସେମାନେ କରନ୍ତି। ଦୁର୍ଧିୟ, ତାଙ୍କର ଧି ବା ବୁଦ୍ଧି ଏଇଭଳି ଭାବରେ ଅତି ନୀଚ ବୁଦ୍ଧି। ତେଣୁ ଇ ପ୍ରକୃତରେ ଭଗବାନ ସବୁ ସୃଷ୍ଟି କରୁଛନ୍ତି, ଦ୍ରବ୍ୟଂ କର୍ମଂ ଚ କାଳଶ୍ଚ ସ୍ୱଭାବ ଜୀବ ଏବ ଚ ବାସୁଦେବାତ୍ ପରୋ ବ୍ରହ୍ମନ୍ ନ ଚାନ୍ୟ ଅର୍ଥୋ ଅସ୍ତି ତତ୍ତ୍ୱତଃ। ସବୁକିଛି ସେ ବାସୁଦେବ ସର୍ବମିତି ଭଗବତ ଗୀତାରେ କହିଲେ ନା ସପ୍ତମ ଅଧ୍ୟାୟରେ, ବହୁନାମ ଜନ୍ମନାମ ଅନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଏଭଳି ମହାତ୍ମା ହେଉଛନ୍ତି ବହୁତ ଦୁର୍ଲଭ, ଯିଏ ଜାଣନ୍ତି ଯେ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ତାଙ୍କୁ ମହାତ୍ମା ବୋଲି କୁହାଯାଏ। ବହୁତ ଜ୍ଞାନ ମାଧ୍ୟମରେ ଯେଉଁମାନେ ତାଙ୍କୁ ଜାଣିବା ପାଇଁ ଚାହାନ୍ତି ତାଙ୍କୁ ବହୁତ ଜନ୍ମ ବିତେଇବାକୁ ପଡ଼େ, ବହୁ ଜନ୍ମନାମନ୍ତେ। ତେଣୁ ଦ୍ରବ୍ୟଂ କର୍ମଂ ଚ କାଳଶ୍ଚ ସ୍ୱଭାବ ଜୀବ ଏବ ଚ ବାସୁଦେବାତ୍ ପର ବ୍ରହ୍ମନ୍ ନ ଚାନ୍ୟ ଅର୍ଥସ୍ତି ତତ୍ତ୍ୱତଃ। ସବୁକିଛି ଭଗବାନ, ସବୁକିଛିର କାରଣ ହେଉଛନ୍ତି ଭଗବାନ। ଯାହା ସବୁ ଦ୍ରବ୍ୟ ରହିଛି, ଯାହା ସବୁ କର୍ମ ହେଉଛି, କାଳ ସ୍ୱଭାବ ଜୀବ ଏବଚ ବାସୁଦେବାତ୍ ପର ବ୍ରହ୍ମନ୍, ବାସୁଦେବଙ୍କ ଠାରୁ ଏସବୁ ଆସୁଛନ୍ତି। ନ ଚାନ୍ୟ ଅର୍ଥ ଅସ୍ତି ତତ୍ତ୍ୱତଃ, ଅନ୍ୟ ଆଉ କିଛି ନାହିଁ, ଭଗବାନ ଛଡ଼ା ଆଉ କିଛି ନାହିଁ, ସବୁ ଭଗବାନଙ୍କର ବିସ୍ତାର। କିଏ ବିଭିନ୍ନ ସାଂସ ବିସ୍ତାର, ବିଭିନ୍ନାଂଶ ବିସ୍ତାର, କେଉଁଟା ତାଙ୍କର ବହିରଙ୍ଗା ଶକ୍ତି, କେଉଁଟା ଅନ୍ତରଙ୍ଗା ଶକ୍ତି, ଏଇଭଳି ଭାବରେ ସବୁକିଛି ଭଗବାନଙ୍କଠାରୁ ଆସୁଛି। ତେଣୁ ସେ କହୁଛି ନାରାୟଣ ପରା ବେଦା ଦେବା ନାରାୟଣାଙ୍ଗ ଯାହା ନାରାୟଣ ପର ଲୋକା ନାରାୟଣ ପରାମଖା ନାରାୟଣ ପର ଯୋଗ ନାରାୟଣ ପରଂ ତପ ନାରାୟଣ ପରଂ ଜ୍ଞାନ ନାରାୟଣ ପରାଙ୍ଗତି। ତେଣୁ ଇଏ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଯତ୍ ଯତ୍ ରୂପମିତ୍ୟା ଆଦି ରୂପମିତ୍ୟାଦି ଦଶକୋତ୍ତରଂ, ଦଶଟି ପ୍ରଶ୍ନ ପଚାରିଥିଲେ ରୂପ ଇତ୍ୟାଦି ବିଷୟରେ, ଭୌତିକ ଜଗତ ବିଷୟରେ। ପ୍ରଥମ ଭଗବତ ବ୍ୟତିରେକେଣ ଅନ୍ୟସ୍ୟ ଅସତ୍ୱ ମାହ ଅବିଦ୍ୟା ମାନତା, ଭଗବାନଙ୍କ ବ୍ୟତିରେକେ ଆଉ ସବୁ ଯାହା ରହିଲା ସେସବୁ ଅସତ୍ୟ, ପ୍ରକୃତ ସତ୍ୟ ନୁହଁ ସେସବୁ, ସେଇଟା କଥା କହୁଛନ୍ତି ବର୍ତ୍ତମାନ। ସବୁକିଛି ଭଗବାନ ଠାରୁ ଆସୁଛି, ଆଉ କେହି ସୃଷ୍ଟିକର୍ତ୍ତା ନୁହନ୍ତି, ସେଇ ଭଗବାନ ନାରାୟଣ ହିଁ ସବୁକିଛି। ନାରାୟଣ ପରା ବେଦା, ନାରାୟଣ ପରା ବେଦା କହିଲେ ନାରାୟଣ ହିଁ ଉପାସ୍ୟ ରୂପେ ବେଦର ତାତ୍ପର୍ଯ୍ୟ ବିଷୟ। ନା ଦେବା ନାରାୟଣ ଅଙ୍ଗଜା, ଦେବତାମାନେ ଭଗବାନଙ୍କର ଅଙ୍ଗ, ବାହୁ ବୋଲି କୁହାଯାଏ ଦେବତାମାନେ ଭଗବାନ ବାହୁ ଅଙ୍ଗଜ। ନାରାୟଣ ପରା ଲୋକା, ଲୋକା କହିଲେ ଯେତେ ସବୁ ଲୋକ ରହିଛି ଭୌତିକ ଜଗତ ଯାହା ସବୁ ରହିଛି ସେସବୁ ଭଗବାନ ଠାରୁ ଆସିଛନ୍ତି ନାରାୟଣ। ସ୍ୱର୍ଗାଦି ଯେଉଁ ସମସ୍ତ ଲୋକ ତାହା ମଧ୍ୟ ତାଙ୍କର ଆନନ୍ଦାଂଶର ଆଭାସ ରୂପ ମାତ୍ର, ତାଙ୍କର ଶକ୍ତିରେ ଏସବୁ ଲୋକ ସବୁ ସୃଷ୍ଟି ହୋଇଛି। ଏବଂ ନାରାୟଣ ପରା ମକ୍ଷା, ମକ୍ଷା କହିଲେ ଯଜ୍ଞ, ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ ଚତୁର୍ଥ ଅଧ୍ୟାୟରେ ବିଭିନ୍ନ ଯଜ୍ଞ ବିଷୟରେ କୁହାଯାଇଛି, ଦ୍ରବ୍ୟ ଯଜ୍ଞ, ତପଯଜ୍ଞ, ଯୋଗ ଯଜ୍ଞ, ତାପରେ ସ୍ୱାଧ୍ୟାୟ, ଜ୍ଞାନ ଯଜ୍ଞ, ଯଥେୟ, ଶଶୀ ଦେବତା, ଅନେକ ପ୍ରକାର ଏବଂ ବହୁବିଧ ଯଜ୍ଞ ବିଧତା ବ୍ରହ୍ମଣମୁଖୀ, ବେଦରେ ବହୁତ ପ୍ରକାର ଯଜ୍ଞ ବିଷୟରେ କୁହାଯାଇଛି। ଆମେ ଏଇ ଯେଉଁ କଥା କହୁଛେ ଇଏ ଗୋଟେ ଯଜ୍ଞ, ଭଗବାନ କଥା ଯେଉଁ କୁହାଯାଉଛି ଇଏ ଗୋଟେ ଯଜ୍ଞ। ଭଗବତ ଗୀତାରେ ଭଗବାନ କହିଲେ ଅଦ୍ୟସତେ ଚଇମଂ ଧର୍ମଂ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞନ ତେନାମ ଇଷ୍ଟସା ମିତିମେ ମତି। 18 ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନେ ଏଇ ଭଗବତ ଗୀତାକୁ ଅଧ୍ୟୟନ କରିବେ, ଭାଗବତକୁ ଯେଉଁମାନେ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କୁ ଆରାଧନା କରୁଛନ୍ତି। ଇଏ ଗୋଟେ ଯଜ୍ଞ, ଏଇଭଳି ଭାବରେ ଅନେକ ଯଜ୍ଞ ରହିଛି। ତେଣୁ ଇଏ ସବୁକିଛି ଯଜ୍ଞର ନାରାୟଣ ହେଉଛନ୍ତି ସାଧନ ସ୍ୱରୂପ, ଭଗବାନ ପ୍ରାପ୍ତ ହେବା ପାଇଁ ଯଜ୍ଞ ମାଧ୍ୟମରେ ଭଗବାନ ପ୍ରାପ୍ତ ହେବେ। ନାରାୟଣ ପର ଯୋଗ ନାରାୟଣ ପରଂ ତପ ନାରାୟଣ ପରଂ ଜ୍ଞାନ ନାରାୟଣ ପରାଗତି। ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ସୁତ ଗୋସ୍ୱାମୀ ଏଇଭଳି ଗୋଟେ ଶ୍ଳୋକ କହିଥିଲେ। ଦ୍ୱିତୀୟ ଅଧ୍ୟାୟ ଆମେ ଶୁଣୁଥିଲେ, ବାସୁଦେବ ପରା ବେଦା, ବାସୁଦେବ ପରା ମଖା, ଏସବୁ କହିଥିଲେ। ଏଠି ବ୍ରହ୍ମା କହୁଛନ୍ତି ନାରାୟଣ, ସେ ହିଁ ସବୁକିଛି। ନାରାୟଣ ପରା ଯୋଗ, ଆମେ ଯେଉଁ ଯୋଗ କରିବା, ଅଷ୍ଟାଙ୍ଗ ଯୋଗ ରହିଛି ପାତଞ୍ଜଳିକର, ଏ ଯୋଗର ଉଦ୍ଦେଶ୍ୟ ହେଉଛି ସମାଧି, ଭଗବାନଙ୍କୁ ସମାଧିରେ ଭଗବାନଙ୍କୁ ଦର୍ଶନ କରିବା ବା ହୃଦୟରେ ଭଗବାନ ଦର୍ଶନ କରିବା। ନାରାୟଣ ପରଂ ତପ, ତପସ୍ୟା ଯେଉଁ ରହୁଛି, ବିଭିନ୍ନ ପ୍ରକାର ତପସ୍ୟା ରହିଛି। 17 ଅଧ୍ୟାୟରେ ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ କୁହାଯାଇଛି, ଶାରୀରିକ ତପସ୍ୟା, ମାନସିକ ତପସ୍ୟା, ବାଚିକ ତପସ୍ୟା, ବିଭିନ୍ନ ଯେଉଁ ତପସ୍ୟା ରହିଛି, ଏ ତପସ୍ୟାର ଉଦ୍ଦେଶ୍ୟ ହେଉଛି ନାରାୟଣ ଭଗବାନଙ୍କୁ ଜାଣିବା। ପ୍ରଥମ ସ୍କନ୍ଧରେ ଋଷଭଦେବ ସେ କଥା କହିବେ, କ'ଣ ତପ ଦିବ୍ୟଂ ପୁତ୍ରକା ଜନ ସତ୍ୟମ ଶୁଦ୍ଧେତ୍। ଦିବ୍ୟ ତପସ୍ୟା ଦ୍ୱାରା ଆମର ହୃଦୟ ଶୁଦ୍ଧ ହେବ, ଯାହାଫଳରେ କି ଆମେ ଆନନ୍ଦ ପ୍ରାପ୍ତ ହେବା। ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ୍, ଯାହାଫଳରେ କି ଅନେକ ସୁଖ, ଅନନ୍ତ ସୁଖ ମିଳିବ, ବ୍ରହ୍ମ ସୁଖ। ତେଣୁ ନାରାୟଣ ପରଂ ଜ୍ଞାନ, ଅନ୍ତିମ ଜ୍ଞାନ ଯେଉଁ ଆମେ ଭଗବତ ଗୀତାରେ କହିଲେ, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍କ ପ୍ରପଦ୍ୟତେ, ଅନ୍ତିମ ଜ୍ଞାନ ହେଉଛି ଭଗବାନଙ୍କୁ ଜାଣିବା, ନାରାୟଣ ପରଂ ଜ୍ଞାନ। ଏ ତପସ୍ୟା ବିଷୟରେ ଆମର ନାରଦମୁନି ତାଙ୍କର ନାରଦ ପଞ୍ଚରାତ୍ରରେ କହିଛନ୍ତି ଗୋଟେ କଥା, ଯେ ଅନ୍ତର୍ବହି ଯଦି ହରିଶ ତପସ୍ୟା ତତ କିମ୍, ଯଦି ଅନ୍ତରରେ ବହି ବାହାରେ ଭଗବାନ ତାଙ୍କ ପାଖରେ ରହିଛନ୍ତି, ତାହେଲେ ତାଙ୍କର ତପସ୍ୟାର କ'ଣ ଆବଶ୍ୟକତା ରହିଛି। ନା ଅନ୍ତର୍ବହି ଯଦା ଯଦି ହରିଶ ତଥା ତପସ୍ୟା ତତ କିମ୍, ଯଦି ଆଙ୍କର ଅନ୍ତରରେ ଭଗବାନ ନାହାନ୍ତି, ଯେଉଁ ବୁଝିପାରୁନାହାନ୍ତି କି ବାହାରେ ଦେଖିପାରୁନାହାନ୍ତି, ତାହେଲେ ତପସ୍ୟାର ମୂଲ୍ୟ କ'ଣ। ସେଭଳି ଭାବରେ ଏ ନାରଦ ପଞ୍ଚରାତ୍ରରେ ନାରଦ ମୁନି କଥା କହୁଛନ୍ତି। ଆଉ ଗୋଟେ ରହିଛି କଥା, ସେଭଳି ଭାବରେ ତପସ୍ୟାର କ'ଣ ଆବଶ୍ୟକତା ରହିଛି, ଯଦି ଭଗବାନଙ୍କର ପୂଜା କରାଗଲା ତାହେଲେ ତପସ୍ୟାର ଆଉ କ'ଣ ଆରାଧନା ଆବଶ୍ୟକତା ରହିଛି। ତେଣୁ ଏଇ ଯେଉଁ ଅଷ୍ଟାଙ୍ଗ ଯୋଗ, ସାଂଖ୍ୟ ଯୋଗ ଇତ୍ୟାଦି ନାରାୟଣ ପର ଅର୍ଥାତ୍ ନାରାୟଣଙ୍କର ଚରଣର ଧ୍ୟାନର ଉପାୟ, ଭଗବାନଙ୍କୁ ଧ୍ୟାନ କରିବାର ଉପାୟ ହେଉଛି ଏଇ ଅଷ୍ଟାଙ୍ଗ ଯୋଗ ବା ସାଂଖ୍ୟ ଯୋଗ ଇତ୍ୟାଦି। ତେଣୁ ବାସୁଦେବ ହିଁ ହେଉଛନ୍ତି ସବୁକିଛିର ମୂଳ ବା ନାରାୟଣ ହେଉଛନ୍ତି ସବୁକିଛିର ମୂଳ। ତେଣୁ ଏଇଭଳି ଭାବରେ କହି ବ୍ରହ୍ମା ସୃଷ୍ଟି ବିଷୟରେ କହୁଛନ୍ତି, କେମିତି ସୃଷ୍ଟି ହେଉଛି। କାଳା ଗୁଣ ବ୍ୟତିକର ପରିଣାମ ସ୍ୱଭାବତଃ କର୍ମଣୋ ଜନ୍ମ ମହତଃ ପୁରୁଷାଧିଷ୍ଠା ଅଧିଷ୍ଠାତି ଅଧିଷ୍ଠିତାଦଭୂତ ନଭସୋ ଅଥ ବିକୁର୍ବାଣା ଅଧ ବିକୁର୍ବାଣାତ୍ ଅଭୂତ ସ୍ପର୍ଶ ଅଭୂତ ସ୍ପର୍ଶ ଅଭୂତ ସ୍ପର୍ଶ ଗୁଣ ନୀଳ ପରାନ୍ୟା ଛବ୍ଦ ପ୍ରାଣ ଓଜ ସହୁବଳ ତେଜସ୍ତୁ ବିକୁର୍ବାଣା ବିକୁର୍ବାଣାତ୍ ଆସିତ୍ ଅମ୍ବୋ ରସାତ୍ମକ ରୂପବତ୍ ସ୍ପର୍ଶ ବଚୋ ଅମ୍ବୋ ପୋଷବ ଚ ପରାନ୍ୟାତ୍। ଏଇଭଳି ଭାବରେ ସୃଷ୍ଟିର କ୍ରମ ରହିଛି, କେମିତି ସୃଷ୍ଟି ହେଉଛି ନା, ଭଗବାନ କାଳା ଗୁଣ ବ୍ୟତିକର ଭଗବାନ ଯେତେବେଳେ ନିଜକୁ ବିସ୍ତାର କରିବା ପାଇଁ ଚାହାନ୍ତି ସେ କ'ଣ କରନ୍ତି ନା ନିଜ ଏଇ ତାଙ୍କ ଭଗବାନ ଭିତରେ ସବୁ ଆମେ ରହିଛେ, ଏଇ ଜୀବମାନେ ସବୁ ରହିଛନ୍ତି, ତେଣୁ ଏମାନଙ୍କୁ କାଳ ଏବଂ ସ୍ୱଭାବକୁ ସବୁ ସୃଷ୍ଟି କରନ୍ତି, ସ୍ୱୀକାର କରନ୍ତି। ତେଣୁ କାଳରେ ଅଧିଷ୍ଠିତ ହେଲେ କାଳ ଦ୍ୱାରା ଏଇ ଯେଉଁ ଗୁଣ ରହିଛି ସତ୍ୱ ରଜ ତମ ଭୌତିକ ଜଗତ ଯେଉଁ ରହିଛି, ଏ ଭୌତିକ ଜଗତ ତିନୋଟି ଗୁଣରେ ତିଆରି ହୋଇଛି, ସତ୍ୱ ରଜ ତମ, ଏ ତିନିଟା ସାମ୍ୟ ଅବସ୍ଥାରେ ଥିଲେ ସୃଷ୍ଟି ହୁଏ ନାହିଁ। ଯେତେବେଳେ ତା ଦେହରେ ବିଷମ୍ୟ ହେବ, ବୈଷମ୍ୟ ହେବ, କ୍ଷୋଭିତ ହେବେ, ସେତେବେଳେ ସୃଷ୍ଟି ଆରମ୍ଭ ହେବ। ତେଣୁ ପ୍ରଥମେ ଏ ଯେଉଁ ଭୌତିକ ଜଗତ ଆମର ବର୍ଣ୍ଣନା କରାଯାଇଛି, ଚିତ୍ ଜଗତ ଯେଉଁ ରହିଛି, ଭଗବାନଙ୍କର ଯେଉଁ ଚିତ୍ ଆକାଶ ବା ଯେଉଁ ପରଭ୍ୟମ ରହିଛି, ଭଗବାନଙ୍କର ଯେଉଁ ତଦ୍ଧାମ ପରମାଙ୍ଗମ, ଯେଉଁ ଧାମ ହେଉଛି ପ୍ରକୃତରେ ଭଗବାନଙ୍କର ପ୍ରକୃତ ଧାମ, ସେ ଯେଉଁ ଧାମ ରହିଛି ସେଇ ଧାମରେ ଗୋଟେ କୋଣରେ ଅନ୍ଧକାର ଭଳି ରହିଛି, ଯେମିତି ବାଦଲ ଘୋଡ଼ିକି ରଖିଲେ ଯେମିତି ରହେ, ସେଇଟାକୁ ମହତ୍ତତ୍ଵ ବୋଲି କୁହାଯାଏ, ଗୋଟେ କୋଣରେ ରହିଛି ସେସବୁ। ଭଗବାନ ଯେତେବେଳେ ଈକ୍ଷଣ କରନ୍ତି ସେ ମହତ୍ତତ୍ଵରେ କ'ଣ ତା ଦେହରେ ଆସେ, କ୍ଷୋଭ ଜାତ ହୁଏ, ସେଇ ମହତ୍ତତ୍ଵରୁ କ'ଣ ହୁଏ ନା ଅଧିଭୂତ, ଅଧିଦୈବ ଏବଂ ଅଧ୍ୟାତ୍ମ ଏସବୁ ସୃଷ୍ଟି ହୁଏ। ଅଧିଭୂତ କହିଲେ ଆମର ଯେଉଁ ଦେହ ଆଦି ପଦାର୍ଥ ସବୁ ସୃଷ୍ଟି ହୁଏ, ତା ଭିତରେ ସବୁ ରହିଛି। ଅଧିଦୈବ କହିଲେ ଦେବତାମାନେ ସୃଷ୍ଟି ହୁଅନ୍ତି, ଏବଂ ଅଧ୍ୟାତ୍ମ କହିଲେ ଦେହ ଅଧିକାର କରି ଯିଏ ଭକ୍ତୃପେ ବିରାଜମାନ ହୁଏ, ଅଧ୍ୟାତ୍ମ ଅଧ୍ୟାତ୍ମ ତତ୍ତ୍ୱ, ଏଇଭଳି ଭାବରେ ତିନୋଟି ତତ୍ତ୍ୱ ରହିଛି, ଅଧିଭୂତ, ଅଧିଦୈବ, ଅଧ୍ୟାତ୍ମ। ତେଣୁ ଏଇ ମନ ବୁଦ୍ଧି ଅହଙ୍କାର ଏଇଟାକୁ ମଧ୍ୟ ଆମେ ଅଧ୍ୟାତ୍ମ ବୋଲି କହିବା, ଆମର ସେ ସୂକ୍ଷ୍ମ ଶରୀର ରହିଛି, ସେଇ ଯେଉଁ ସୃଷ୍ଟି ତତ୍ତ୍ୱ ସବୁ ରହିଛି, ସେ ଯେତେବେଳେ ବିକାର ହେବ ସେତେବେଳେ ପୁଣି ତିନୋଟି ଭାବରେ ଯେଉଁ ରହିଛି ବୈକାରିକ, ତୈଜସ, ତମସ, ଅହଙ୍କାର ରୂପେ ପ୍ରକାଶିତ ହୁଏ। ଅହଙ୍କାର ହେଉଛି ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ, ସେ ସତ୍ୱଗୁଣର ଅହଙ୍କାର, ରଜଗୁଣର ଅହଙ୍କାର ଏବଂ ତମଗୁଣର ଅହଙ୍କାର ଏସବୁ ରହିଛି। ତେଣୁ ଏହିଭଳି ଭାବରେ ଯେତେବେଳେ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି ସେତେବେଳେ ତାମସ, ଯେଉଁ ତାମସ ଅହଙ୍କାରରୁ କ'ଣ ହେଉଛି ନା ଆକାଶ ସୃଷ୍ଟି ହେଉଛି, ଏଇଟା ହେଉଛି ମୂଳ ବିଗିନିଂ, ଆକାଶ। ଆକାଶ ଆମେ ଯେଉଁ କଥା କହୁଛେ, ଏଠି ଶବ୍ଦ ଯେଉଁ ରହିଛି, ଏଠି ଆକାଶ ରହିଛି, ଆକାଶଟା ଶୂନ୍ୟ ନୁହଁ, ଆକାଶଟାକୁ ପ୍ରଭୁପାଦ ମହାରାଜ କହିଛନ୍ତି ଇଥର ବୋଲି ଗୋଟେ ରହିଛି ଏଲିମେଣ୍ଟ, ଇଥର ବହୁତ ସୂକ୍ଷ୍ମ। ଆକାଶକୁ ଆମେ କେମିତି ଜାଣିବା, ଆମେ ଚକ୍ଷୁରେ ଜାଣିପାରିବା ନାହିଁ, ଆକାଶରୁ କେମିତି ଜାଣିବା ନା ଶବ୍ଦ ମାଧ୍ୟମରେ, ଶବ୍ଦ କିଏ ଆକାଶରେ ସେ ହେଉଛନ୍ତି ଶବ୍ଦ, ତେଣୁ ଆମେ ଶବ୍ଦ ଶୁଣୁଛୁ ମାନେ ଏଠି ଆକାଶ ରହିଛି, ସେଇଭଳି ଭାବରେ ଏଠି କୁହାଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ ସୃଷ୍ଟି ହେଉଛି, ଆକାଶରୁ ଉତ୍ପତ୍ତି ହେଲା, ଆକାଶରୁ କ'ଣ ହେଉଛି ଗୁଣ, ଆକାଶର ଗୁଣ ହେଉଛି ଶବ୍ଦ, ଆକାଶର ବିକାରରୁ ବାୟୁର ଉତ୍ପତ୍ତି, ଆକାଶର ଗୁଣ ହେଉଛି ଶବ୍ଦ, ପୁଣି ଆକାଶ ଯେତେବେଳେ ବିକାର ହେଉଛି, ତା ଆକାଶର ବିକାର ହେଉଛି, ସେଥିରୁ ସୃଷ୍ଟି ହେଉଛି ବାୟୁ, ବାୟୁ ସୃଷ୍ଟି ହେଉଛି। ବାୟୁକୁ ଆମେ କେମିତି ଜାଣିବା, ହଁ ସ୍ପର୍ଶ ମାଧ୍ୟମରେ ଜାଣିବା, ବାୟୁର ଗୁଣ ସ୍ପର୍ଶ ଆଉ ଶବ୍ଦ ମଧ୍ୟ ରହିଛି, ଆକାଶରେ ଯେଉଁ ଶବ୍ଦ ରହିଛି ଆକାଶରେ, ଆକାଶ ମଧ୍ୟ ତା ଦେହରେ ରହିଛି, ବାୟୁରେ ଆକାଶ ମଧ୍ୟ ରହିଛି, ଆକାଶରୁ ଆସୁଛି ନା, ତେଣୁ ସେଠି ବାୟୁଟା ମାନେ ଆମେ ଜାଣିବା ସ୍ପର୍ଶ ଦ୍ୱାରା ଏବଂ ଶବ୍ଦ ଦ୍ୱାରା, ଆମେ ଶବ୍ଦ ଯେଉଁ ହେଉଛି ମାନେ ଏଠି ବାୟୁ ମଧ୍ୟ ରହିଛି। ତେଣୁ ସେହିଭଳି ଭାବରେ ବାୟୁ ପୁଣି ଯେତେବେଳେ ବିକାର ହେଉଛି ସେଥିରୁ କ'ଣ ହେଉଛି, ଅଗ୍ନି ଆସୁଛି, ତେଜ ଅଗ୍ନି ଆସୁଛି, ଅଗ୍ନିକୁ କେମିତି ଜାଣି ଦେଖିବା ନା ତା'ର ରହୁଛି ରୂପ ରହୁଛି, ସ୍ପର୍ଶ ରହୁଛି, ଆଉ ଶବ୍ଦ ବି ରହିଛି, ଅଗ୍ନିରେ ତିନୋଟି ଯାକ ଗୁଣ ରହିଛି। କିନ୍ତୁ ଆକାଶରେ ରୂପ ନାହିଁ, ବା ତାପରେ ଯେଉଁ ସୃଷ୍ଟି ହେଲା ବାୟୁ, ବାୟୁର ରୂପ ନାହିଁ, ବାୟୁରେ କେବଳ କ'ଣ ରହିଛି, ସ୍ପର୍ଶ ରହିଛି, ବାୟୁର ସ୍ପର୍ଶ ରହିଛି, ତା'ର ରୂପ ନାହିଁ। କିନ୍ତୁ ଏଇ ଯେଉଁ ଅଗ୍ନି ବାୟୁରୁ ଯେତେବେଳେ ବିକାର ହେଇକି ଅଗ୍ନି ସୃଷ୍ଟି ହେଉଛି, ସେଥିରେ ତିନିଟା ଯାକ ଜିନିଷ ରହିଛି, ରୂପ ରହିଛି, ସ୍ପର୍ଶ ରହିଛି, ଶବ୍ଦ ରହିଛି, ଏଇଭଳି ଭାବରେ ସୃଷ୍ଟି ହେଉଛି, ସୃଷ୍ଟିର କ୍ରମ ହେଉଛି ଏଇଟା। ସେଇଭଳି ଭାବରେ ଯେତେବେଳେ ସୃଷ୍ଟି ହେଲା ବାୟୁରୁ ଯେତେବେଳେ ବିକାର ହେଲା, ତେଜ ବା ଅଗ୍ନି ସୃଷ୍ଟି ହେଲା, ଅଗ୍ନିରେ କ'ଣ ରହୁଛି ଗୁଣ? ଅଗ୍ନିର ଗୁଣ ହେଉଛି କ'ଣ? ରୂପ, ସ୍ପର୍ଶ ଓ ଶବ୍ଦ, ଏ ହେଉଛି ଅଗ୍ନିର ଗୁଣ, ତିନୋଟି ଜିନିଷ ରହିଛି। ପୁଣି ଅଗ୍ନି ଯେତେବେଳେ ବିକାର ହେଉଛି ସେତେବେଳେ କ'ଣ ସୃଷ୍ଟି ହେଉଛି? ଜଳ ସୃଷ୍ଟି ହେଉଛି। ତେଣୁ ଜଳର ଗୁଣ କ'ଣ କ'ଣ ରହିଲା? ନା ଜଳରେ ହେଉଛି ରସ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ ରସୋହମ ଅପ୍ସୁ କୌନ୍ତେୟ, ଜଳରେ ହେଉଛି ରସ। ଏ ରସ ତନ୍ମାତ୍ରଟା ଜଳରେ ଆସୁଛି, ସେଇଟା ବାୟୁରେ ନାହିଁ କି ଅଗ୍ନିରେ ନାହିଁ କି ଆକାଶରେ ନାହିଁ। ରସ ତନ୍ମାତ୍ର, ରସ ତନ୍ମାତ୍ରଟା ରହିଛି ଜଳରେ। ଆମେ ଜୁହାରେ ଯେହେତୁ ଜଳରେ ସୃଷ୍ଟି, ଜଳ ତତ୍ତ୍ୱ ରହିଛି ଜୁହାରେ, ତେଣୁ ଆମେ ରସଟାକୁ ଅନୁଭବ କରୁଛେ। ରସଟା ଆମର ଚକ୍ଷୁରେ ମଧ୍ୟ ଦେଖିପାରିବା ନାହିଁ, ଚକ୍ଷୁରେ ରସଟାକୁ ଆମେ ଜାଣିପାରିବା ନାହିଁ କେତେ ଏଇଟା ଟେଷ୍ଟ ହେଇଛି କି ନାହିଁ, ଆମେ ଖାଦ୍ୟ ଦେଖିକି ଜାଣିପାରିବା ନାହିଁ। ଜଳ ବୈଜ୍ଞାନିକମାନେ କହୁଛନ୍ତି ନା, ଆଉ ବୈଜ୍ଞାନିକମାନେ କହୁଛନ୍ତି ଜଳ ଟେଷ୍ଟ ନାହିଁ, କିନ୍ତୁ ଆମର ଭଗବାନ କ'ଣ କହୁଛନ୍ତି? ଭଗବାନ କହୁଛନ୍ତି ରସ ହମ ଅପ୍ସୁ କୌନ୍ତେୟ, ମୁଁ ହେଉଛି ଜଳର ରସ। ହଁ, ସେଇଟା ଆଲୋଚନା କରିବା। ଜଳ ରସ ହମ ଅପ୍ସୁ, ଜଳରେ ମୁଁ ହେଉଛି ରସ। ଆମେ ବି ସେମିତି ଭାବୁଥିଲୁ, ତମେ ଯେମିତି ବର୍ତ୍ତମାନ ଭାବୁଛ, ଆମେ ସେମିତି ଭାବୁଥିଲୁ ଜଳ ତ ରସ ନାହିଁ। ବୈଜ୍ଞାନିକମାନେ କହୁଛନ୍ତି ଜଳର ରସ ନାହିଁ, କିନ୍ତୁ ଜଳରେ ରସ ଅଛି। ବୈଜ୍ଞାନିକମାନେ ଜାଣିନାହାନ୍ତି, ତାଙ୍କ ରିସର୍ଚ୍ଚ ଚାଲିଛି, ସେ କହିପାରିବେନି ଯେ ଆମେ ଅନ୍ତିମ ଜ୍ଞାନ ଦେଇଦେଲୁ, ପୁଣି ଭବିଷ୍ୟତରେ କହିବେ ନା ନା ଜଳରେ ରସ ଅଛି, ଲକ୍ଷେ ବର୍ଷ ପରେ କହିବେ ନା ନା ଜଳରେ ରସ ଅଛି। ଯାହା ଶାସ୍ତ୍ରରେ ରହିଛି ସେଇଟାକୁ ସେ ବୁଝିବା ପାଇଁ ତାକୁ ଲାଗିବ, ଅନେକ ବର୍ଷ ଲାଗିପାରେ, ବୁଝି ମଧ୍ୟ ପାରି ନ ପାରନ୍ତି, ଏମିତି ରହିଛି। ବ୍ରହ୍ମା ତାଙ୍କର ଗୋଟେ ଶ୍ଳୋକରେ କହିଛନ୍ତି ବ୍ରହ୍ମ ସଂହିତାରେ, ପନ୍ଥାସ୍ତୁ କୋଟି ସଦବତ୍ ସରସମ୍ପ୍ରଗମ୍ୟ ବାୟୋ ରଥାବି ମନସୋ ମନିପୁଙ୍ଗ ବାହନମ ସୋପ୍ୟସ୍ତି ଯତ୍ ପ୍ରବଦ୍ଧ ସିମ୍ନା ଅଭିଚିନ୍ତ ତତ୍ତ୍ୱ ଗୋବିନ୍ଦ ମହାଦି ପୁରୁଷଂ ତମଂ ବଜାମି। ଶହେ କୋଟି ବର୍ଷ ଧରିକି ଯଦି ସେମାନେ ଗବେଷଣା କରି ଚାଲିବେ, ତଥାପି ସେ ଭଗବାନ ଏଭଳି ତତ୍ତ୍ୱ ତାଙ୍କର ଚିନ୍ତାର ବାହାରେ ହେଇଯିବ, ସେ ବୁଝିପାରିବେ ନାହିଁ ତାଙ୍କୁ। ତେଣୁ ଆମର ସେ ବିଜ୍ଞାନକୁ ଆମେ ବର୍ତ୍ତମାନ ଚିନ୍ତା କରୁନେ, ଆମର ବର୍ତ୍ତମାନ ଏ ବିଜ୍ଞାନ ଦେଖିବା, ସୁପର ସୁପର ସାଇନ୍ସ, ଏଇଟା ଯେଉଁ ସାଇନ୍ସରେ ଗବେଷଣା କରିବା ଦରକାର ପଡ଼ିବ ନାହିଁ, ସବୁକିଛି ଜ୍ଞାନ ସବୁ ଆସି ପହଞ୍ଚି ଯାଉଛି। ଇଏ ଯେଉଁ ଆମେ ମଡ଼ର୍ଣ୍ଣ ସାଇନ୍ସ ଯେଉଁ କୁହାଯାଉଛି, ସେଥିରେ ଗବେଷଣା ଚାଲିଛି, ନୂଆ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାଲିଛି ଗବେଷଣା, କିନ୍ତୁ ଅନ୍ତିମ ଜ୍ଞାନ ସେମାନେ ପାଇପାରି ନାହାନ୍ତି। କିନ୍ତୁ ଆମର ଏଇ ଯେଉଁ ସାଇନ୍ସ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ ଆମ ପ୍ରଦାନ, ଆଠୁ ଆଉ ଉନ୍ନତ କିଛି ଜ୍ଞାନ ନାହିଁ। ତେଣୁ ଜଳ ହସିଲା, ଜଳରେ ରହିଲା ଶବ୍ଦ ସ୍ପର୍ଶ ରୂପ ଏବଂ ରସ, ଏଇ ଚାରୋଟି ଜିନିଷ ରହିଲା ଜଳରେ। ପୁଣି ଜଳର ଯେତେବେଳେ ବିକାର ହେଉଛି ସେତେବେଳେ କ'ଣ ତିଆରି ହେଉଛି? ନା ସ୍ଥଳ ବା ପୃଥିବୀ। ତେଣୁ ପୃଥିବୀର କ'ଣ ଗୁଣ? ପୃଥିବୀର ଗୁଣ ହେଉଛି ଭୂମି, ପୁଣ୍ୟଗନ୍ଧାଂ ପୃଥିବ୍ୟାଂଚ, ଯେଉଁ ଗନ୍ଧ ଯେଉଁ ଆମେ ପାଉଛେ ପ୍ରାପ୍ତ ହେଉଛେ, ଏଇଟା ପୃଥିବୀ ଥିବାରୁ ଗନ୍ଧଟା ଆସୁଛି। ଗନ୍ଧର ଗୁଣ, ପୃଥିବୀର ଗୁଣ ହେଉଛି ଗନ୍ଧ। ତେଣୁ ଆ ଦେହରେ ସବୁ ଜିନିଷ ରହିଛି, ଜଳ ପୃଥିବୀରେ, ଜଳ ରହିଛି, ଅଗ୍ନି ରହିଛି, ବାୟୁ ରହିଛି, ଆକାଶରେ ସବୁ ରହିଛି। ସେଥିପାଇଁ ଆ ଦେହରେ ପୃଥିବୀରେ ସବୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ଜୟ ଶ୍ରୀ ସୀତାରାମ ରକ ହନୁମାନ ଯୋଉ କି ଆ ଦେହରେ ସବୁ ରହିଛି, ପୃଥିବୀ ଭିତରେ ସବୁ କିଛି ରହିଛି। ଆମର ଶରୀରରେ ପୃଥିବୀର ଭୂମିର ପରିମାଣ ଅଧିକା ଥିବାରୁ ଆମେ ଭୂମିରେ ରହୁଛେ, ଯାହାର ଶରୀରରେ ଜଳର ପରିମାଣ ଅଧିକା ରହୁଛି ସେମାନେ ଜଳରେ ରହିବେ, ଯାହାର ଶରୀରରେ ଆକାଶର ପରିମାଣ ଅଧିକା ରହିଛି ସେମାନେ ଆକାଶରେ ରହିବେ। ଏଇଭଳି ଭାବରେ ସବୁ ସ୍ଥାନରେ ଜୀବମାନେ ରହିଛନ୍ତି, ସର୍ବଗ୍ରହ ସେଥିପାଇଁ କୁହାଯାଏ, ଜୀବ ଭଗବତ ଗୀତାରେ କୁହାଏ ସର୍ବଗ୍ରହ। ସର୍ବଗ୍ରହ କହିଲେ ସବୁଠାରେ ସେ ରହିପାରିବ, ସୂର୍ଯ୍ୟଲୋକରେ ମଧ୍ୟ ରହିଛନ୍ତି ଜୀବ, ସେଇଟା ବୈଜ୍ଞାନିକମାନେ ଜାଣିନାହାନ୍ତି, ସେ କୋଟି କୋଟି ବର୍ଷ ପରେ ଜାଣିପାରନ୍ତି, ହଁ ଆକାଶ ସୂର୍ଯ୍ୟରେ ମଧ୍ୟ ଜୀବନ ଅଛି, କୋଟି ବର୍ଷ ପରେ ଜାଣିବେ, କିନ୍ତୁ ଆମେ ବର୍ତ୍ତମାନ ଜାଣିଯାଉଛେ ସବୁ, ଆମର ଏଇ ସାଇନ୍ସ ରିସର୍ଚ୍ଚ ହେଉନି ନା, ଏଠି ସବୁ କିଛି ଜ୍ଞାନ ଆସି ପହଞ୍ଚି ଯାଉଛି। ତେଣୁ ପ୍ରଭୁପାଦ ମହାରାଜ ବୁଝେଇଛନ୍ତି, ଯେମିତି ଆମେ ଦେଖୁଛେ ଭୂମିରେ ଜୀବନ ରହିଛି, ଜଳରେ ଜୀବନ ରହିଛି, ଆକାଶରେ ମଧ୍ୟ କ'ଣ କ୍ଷେଚର ମାନେ ରହୁଛନ୍ତି, ଆକାଶ ଚର ମାନେ ଯେଉଁ ପକ୍ଷୀ ପକ୍ଷୀ ସବୁ ରହୁଛନ୍ତି, ତାହେଲେ ଅଗ୍ନିରେ କାହିଁ ଜୀବ ରହିବ ନାହିଁ? ଅଗ୍ନି ଆମେ କାହିଁ ପୋଡ଼ିଯିବ, ଅଗ୍ନିରେ କେମିତି ରହିବ ନା? ଜୀବ ଜୀବର ଅଗ୍ନିରୁ ପୋଡ଼ିବ କି? ସେଥିପାଇଁ ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଜ୍ଞାନ ଦେଲେ ନା, నైనం చిందంతి శస్త్రాణి నైనం దహతి పావక నైనం కృదంతి ఆపో న శోషతి మారుత. ఈ అప్రాకృత వస్తువు ఏ కోసే ఏదా నష్ట హవ నా. తెలు సేవలి భావే యది అగ్ని తత్వ రహిచి ఆమర శరీరే అగ్నిర పరిమాణ అధిక రహిలే తమ అగ్ని రహివా. జెమితి ఆమె దేఖు జుళజుళ్యా పొక, జుళజుళ్యా పొకరు తార బాహరుచి గోటే అగ్ని భళియా బాహరుచి, ఆలోక బాహరుచి, కింది తాతి సే రహుచి, తో ఆలోక బాహరిలే బి సే రహుచి. సేవలి భావే ప్రభుపాద మహారాజ బుజిసంతి. తెణు భగవద్గీతారు భగవాన్ కహిలే ఇమం వివసత యోగం ప్రక్తమాన్ అహం అభ్యయం. వివసాన్ కహిలే సూర్యర దేవతా వివసాన్కు భగవాన్ జ్ఞాన దెలే. ভগবান কোণ খালি অগ্নিকু জ্ঞান দেলে কি সেটি জন জীবন আছে সূর্যদেব বিবস্বান হ্যাঁ সে অদিতি পুত্র বিবস্বান তাঁর এত শরীর তেজ রয়েছে আদিত্য বলে তাকে কুযায় আদিত্যান অহম বিষ্ণু আদিত্য মান ভিতরে মু হচ্ছে বিষ্ণু বা উপেন্দ্র বা বামনদেব তাঁর শরীরে সেইভাবে তেজ রয়েছে অগ্নির পরিমাণ অধিক আছে ଅଗ୍ନିର ପରିମାଣ ଆମ ଶରୀରରେ ଯଦି ଅଗ୍ନିର ପରିମାଣ ଅଧିକ ରହିଲା ତଥାପି ବର୍ତ୍ତମାନ ସେମାନେ କହୁଛନ୍ତି ଯେଉଁ ବିଭିନ୍ନ ପ୍ରକାର ତିଆରି କରୁଛନ୍ତି ଆମର ଯେଉଁ ରହିଛି ପ୍ଲାଣ୍ଟମାନଙ୍କରେ ଯାଇଛ ପ୍ଲାଣ୍ଟମାନଙ୍କରେ ବହୁତ ଉତ୍ତାପ ରହିଛି କିନ୍ତୁ ସେମାନେ ମଧ୍ୟ ସେଇଭଳି ଭାବରେ ଡ୍ରେସ୍ ପିନ୍ଧୁଛନ୍ତି ଯାହାଫଳରେ କି ତାଙ୍କ ଉତ୍ତାପଟା ତାଙ୍କୁ ଅସୁବିଧା ହେବ ନାହିଁ ସେଭଳିଆ କରୁଛି. ତାପରେ ସେ ଯେଉଁ ଅଗ୍ନିରେ ହେଉଛି ଲୁହା କାରଖାନାରେ ଯେଉଁ ଅଗ୍ନି ତାକୁ ମୋଲ୍ଟେନ୍ ହେଇକି ରହୁଛି ତାକୁ ସେଇ ପୁଣି ଇଏ ଦ୍ୱାରା ସେ କାଢ଼ୁଛନ୍ତି ଆଉ ଗୋଟେ ଲୁହା ଦ୍ୱାରା ବା କ'ଣ ହେଇକି ସେ ତ ସବୁ କଢ଼ା ହେଇକି ସବୁ ଢଳା ହେଉଛି ସବୁ ଚାଲିଛି ତାହେଲେ ସେ ସେଇ ଜିନିଷ ସେଇଥିରେ ଆମର ଏ ଶରୀର ମଧ୍ୟ ତିଆରି ହେଇଛି ନା. ତେଣୁ ଆମର ଯଦି ଶରୀରରେ ଅଗ୍ନି ପରିମାଣ ଅଧିକ ରହିବ ଆମେ ଅଗ୍ନିରେ ଆନନ୍ଦରେ ଖେଳାଖେଳି କରିପାରିବା ସବୁ କରିପାରିବା. ସୂର୍ଯ୍ୟର ଯେମିତି ଚାଲିଛି ସୂର୍ଯ୍ୟର ଜୀବନ ଅଛି ନା. ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ ସୂର୍ଯ୍ୟଙ୍କ ବିଷୟରେ. ତେଣୁ ଏହିଭଳି ଭାବରେ ସୃଷ୍ଟିର ତତ୍ତ୍ୱ ରହିଛି. ସୃଷ୍ଟି ତିଆରି ହେଲା ଏଭଳି ଭାବରେ ସୃଷ୍ଟି ହେଇକରି ତାପରେ ତାପରେ କ'ଣ ହେଲା ନା ଏସବୁ ଏଇଟା ହେଲା ତମ ଗୁଣର ତମ ଗୁଣର ଅହଙ୍କାରରେ ଏସବୁ ସୃଷ୍ଟି ହେଉଛି. ଅହଙ୍କାର ଯେତେବେଳେ ଅହଙ୍କାର ତିନି ପ୍ରକାର ରହିଛି ସାତ୍ୱିକ ରାଜସିକ ତାମସିକ. ତେଣୁ ଅହଙ୍କାର ସୃଷ୍ଟି ହେଲା ପରେ ସାତ୍ୱିକ ତାମସିକ ଅହଙ୍କାରରେ ଏସବୁ ସୃଷ୍ଟି ହେଉଛି. ଏହିସବୁ ତତ୍ତ୍ୱ ସବୁ ଆକାଶ ଶବ୍ଦ ଏସବୁ ଭୂମି ଜଳ ଅଗ୍ନି ବାୟୁ ଆକାଶ ସବୁ ସୃଷ୍ଟି ହେଉଛି. ତେଣୁ ସେଇଭଳି ଭାବରେ ହେଲା ପରେ ତାପରେ କ'ଣ ହେଉଛି ହେଲା ସାତ୍ୱିକ ଅହଙ୍କାର. ସାତ୍ୱିକ ଅହଙ୍କାରରୁ କ'ଣ ସୃଷ୍ଟି ହେଉଛି ନା ସାତ୍ୱିକ ଅହଙ୍କାରରୁ ମନ ଏବଂ ଦଶଟି ଇନ୍ଦ୍ରିୟାଧିଷ୍ଠାତ୍ରୀ ଦେବତା ଏ ସୃଷ୍ଟି ହେଉଛନ୍ତି. ତେଣୁ ମନଟା ଆମର ସତ୍ୱଗୁଣରେ ରହିଛି. ମନଟା ଆମର ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାଣ ମନସ୍ଚାସ୍ମି. ଇନ୍ଦ୍ରିୟମାନଙ୍କ ଭିତରୁ ମୁଁ ହେଉଛି ମନ. ଏ ମନରେ ସାତ୍ୱିକ ଭାବଟା ଅଧିକା ରହିଛି. ତେଣୁ ଏଇ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମର. ଏଇ ମନଟାକୁ ଆମେ ଯଦି ଭଗବାନଙ୍କ ପାଦପଦ୍ମରେ ଲଗେଇବା ତାହେଲେ ଆମେ ସେ ଭଗବତ ଧାମକୁ ଚାଲିଯିବା. ଏଇ ମନଟାକୁ ଯଦି ଭଗବାନଙ୍କଠାରୁ ଦୂରେଇ ନେବା ତାହେଲେ ଆମେ ନରକକୁ ଗତି କରିବା. ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ. ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ କ'ଣ ବନ୍ଧୁରାତ୍ମାତ୍ମନସ୍ଥୈବ ଜୈନାତ୍ମୈବ ଆତ୍ମନା ଜିତ ଅନାତ୍ମନସ୍ତୁ ଶତ୍ରୁତେ ବର୍ତ୍ତିତାତ୍ମୈବ ଶତ୍ରୁବତ୍ ଉଦ୍ଧରିତାତ୍ମନାତ୍ମାନଂ ନାତ୍ମାନଂ ଅବସାଦୟତ ଆତ୍ମୈବ ହି ଆତ୍ମର ବନ୍ଧୁ ରାତ୍ମୈବ ରୂପରାତ୍ମନ. ଏ ମନଟା ଆମର ବନ୍ଧୁ, ମନଟା ମଧ୍ୟ ଆମର ଶତ୍ରୁ. ଏ ମନଟାକୁ ଆମକୁ ଉଚ୍ଚ କରିବାକୁ ପଡ଼ିବ, ଉନ୍ନତ କରିବାକୁ ପଡ଼ିବ. ଏଇ ମନଟା ଯେତେବେଳେ ଆସିକି କୃଷ୍ଣ ଚେତନାରେ ପହଞ୍ଚିଯିବ ତାହେଲେ ଆମେ କୃଷ୍ଣ ଭକ୍ତରେ ପରିଣତ ହୋଇଯିବା, ଶୁଦ୍ଧ ଭକ୍ତରେ ପରିଣତ ହୋଇଯିବା. ମନଟା ହାଇଏଷ୍ଟ ଚେତନା, ମନର ଅନ୍ତିମ ସବୁଠାରୁ ହାଇଏଷ୍ଟ ସ୍ତର ହେଉଛି କୃଷ୍ଣ ଚେତନା. ଭଗବାନଙ୍କ ପାଖରେ ସବୁବେଳେ ପାଇଁ 24 ଆୱାର୍ସ ସେମାନେ ମହାତ୍ମା, ସବୁବେଳେ ସେମାନେ ଭଗବାନଙ୍କୁ ସହିତ ଯୁକ୍ତ ହୋଇକି ରହିଥିବେ. ଏ ମନଟା କାରଣ ସତ୍ୱଗୁଣରେ ମନଟା ନା, ଭଗବାନ ହେଉଛି ଶୁଦ୍ଧ ସତ୍ୱ. ଆମେ ମନଟାକୁ ଭଗବାନ ପାଖରେ ଲଗେଇ ଦେଇପାରିବା. ଏଇଟା ହେଉଛି ସାତ୍ୱିକ ଅହଙ୍କାର ସୃଷ୍ଟି ହେଉଛି ଏବଂ ମନର ଏବଂ ଆଉ କେତେ ସୃଷ୍ଟି ହେଉଛି ନା 10ଟି ଇନ୍ଦ୍ରିୟ ଯେଉଁ ଅଧିଷ୍ଠାତ୍ରୀ ଦେବତା ଏମାନେ ସୃଷ୍ଟି ହେଉଛନ୍ତି. ଚକ୍ଷୁରେ ଚକ୍ଷୁର ଅଧିଷ୍ଠାତ୍ରୀ ଦେବତା ହେଉଛନ୍ତି ସୂର୍ଯ୍ୟ. ସେଇଭଳି ଭାବେ ଜିହ୍ୱାର ହେଉଛନ୍ତି ବରୁଣଦେବ, କର୍ଣ୍ଣର ହେଉଛନ୍ତି ଅଶ୍ୱିନୀ କୁମାର. ଏମାନେ ସବୁ ଦେବତା, ଏଇ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତ୍ରୀ ଦେବତା. ହାତ ଆମେ ଯେଉଁ କଥା କହୁଛେ ବା ହାତ ଯେଉଁ କାର୍ଯ୍ୟ କରୁଛେ, ଏଠି ଜଣେ ଦେବତା ଇନ୍ଦ୍ର ରହୁଛନ୍ତି, ପାଦରେ ରହୁଛନ୍ତି ବିଷ୍ଣୁ ରହୁଛନ୍ତି, ପାଦରେ ଆମ ପାଦ ବାଜିଗଲେ ଆମେ କହୁଛେ ବିଷ୍ଣୁ ନା, ପାଦରେ ବିଷ୍ଣୁ ରହିଛନ୍ତି, ସବୁ 33 କୋଟି ଦେବତା ରହିଛନ୍ତି ଶରୀର ଭିତରେ ତାଙ୍କର ସବୁ, ସେମାନେ ଥିବାରୁ ଆମର କାର୍ଯ୍ୟ ଚାଲିଛି। ତେଣୁ ଏଇଭଳି ଭାବରେ 10ଟି ଇନ୍ଦ୍ରିୟର ଯେଉଁ ରହିଛନ୍ତି ଦେବତାମାନେ ସେମାନେ ସୃଷ୍ଟି ହେଉଛନ୍ତି। ତାପରେ ରାଜସିକ ଅହଙ୍କାରରୁ ସୃଷ୍ଟି ହେଉଛନ୍ତି 10 ଇନ୍ଦ୍ରିୟ। 10ଟି ଆମର ଇନ୍ଦ୍ରିୟ ରହିଛି, ଗୋଟେ ହେଉଛି 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ। 5ଟି କର୍ମେନ୍ଦ୍ରିୟ କ'ଣ ନା, ଯାହାଦ୍ୱାରା ଆମେ କାମ କରେ, ପାଦ ପାଦ ଦ୍ୱାରା ଆମେ ଚାଲୁଛେ, ହାତ ହାତ ଦ୍ୱାରା ଆମେ ବିଭିନ୍ନ ପ୍ରକାର କରୁଛେ, କାମ କରୁଛେ। ସେଇଭଳି ଭାବରେ ଆଉ କ'ଣ କ'ଣ ରହିଲା, 10ଟି ଇନ୍ଦ୍ରିୟ ରହିଛି। ଚକ୍ଷୁ, ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, ଏଇଟା ହେଉଛି ଜ୍ଞାନେନ୍ଦ୍ରିୟ। କର୍ଣ୍ଣ ଦ୍ୱାରା ଶୁଣୁଛେ, ଇଏ ଜ୍ଞାନେନ୍ଦ୍ରିୟ। ନାସିକା ଦ୍ୱାରା ଆମେ ଆଘ୍ରାଣ କରୁଛେ, ଇଏ ଜ୍ଞାନେନ୍ଦ୍ରିୟ। ଜ୍ଞାନ କେଉଁଟାର କି ଗନ୍ଧ ରହିଛି ଆମେ ଜାଣିପାରୁଛେ ନାସା ଦ୍ୱାରା, ଏଇଟା ଜ୍ଞାନେନ୍ଦ୍ରିୟ। ଜିହ୍ୱା, ଜିହ୍ୱାଟା ଜ୍ଞାନେନ୍ଦ୍ରିୟ ନା କର୍ମେନ୍ଦ୍ରିୟ, ଟ୍ୱିନ୍ ୱାନ୍, ଏଇଟା ଗୋଟେ ଟ୍ୱିନ୍ ୱାନ୍। ଜିହ୍ୱାରେ ଆମେ ଯେଉଁ କଥା କହୁଛେ ଏଇଟା ହେଉଛି କର୍ମେନ୍ଦ୍ରିୟ। ଏ ଜିହ୍ୱାରେ ଯେଉଁ ରସ ଆମେ ପ୍ରାପ୍ତ ହେଉଛେ ଏଇଟା ହେଉଛି ଜ୍ଞାନେନ୍ଦ୍ରିୟ, ଜିହ୍ୱାଟା ଟ୍ୱିନ୍ ୱାନ୍। ସେଇଭଳି ଭାବରେ ଆମର ପରିସ୍ରା ଯେଉଁ ହେଉଛେ ମୂତ୍ର ଦ୍ୱାରା ଇତ୍ୟାଦି ସେ ଯେଉଁ ରହିଛି ସେଇଟା ଗୋଟେ କର୍ମେନ୍ଦ୍ରିୟ, ଏବଂ ମଳ ଦ୍ୱାରା ଇତ୍ୟାଦି ସେ ଗୋଟେ କର୍ମେନ୍ଦ୍ରିୟ। ଏଇଭଳି ଭାବରେ 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ ଏସବୁ ରହିଛି। ଏ 10ଟି ଇନ୍ଦ୍ରିୟ ସୃଷ୍ଟି ହେଲା ରଜଗୁଣରୁ, ରଜ ରାଜସିକ ଅହଙ୍କାରରୁ ସୃଷ୍ଟି ହେଲା। ତାପରେ ଭଗବାନ କ'ଣ କଲେ, ଏ ସମସ୍ତ ମଧ୍ୟରେ ପ୍ରବିଷ୍ଟ ହୋଇ ଏମାନଙ୍କୁ ଯୋଜିତ କରିବାରୁ ମୁଖ୍ୟ ଏବଂ ଗୌଣ ଭାବ ଅଙ୍ଗୀକାର କରି ସମଷ୍ଟି ଓ ବ୍ୟଷ୍ଟି ରୂପେ ଏ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ। ବ୍ୟଷ୍ଟି ଆମ ଶରୀରରେ ଯାହା ରହିଛି ସମଗ୍ର ପୃଥିବୀରେ ମଧ୍ୟ ସେଇଭଳି ଭାବରେ ତତ୍ତ୍ୱ ସବୁ ରହିଛି, ବ୍ୟଷ୍ଟି ଏବଂ ସମଷ୍ଟି। ଭଗବାନ ଏଇଭଳି ଭାବରେ ନିଜକୁ ବିସ୍ତାର କରି ଏ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। ତେଣୁ ଏଇଭଳି ଭାବରେ ସୃଷ୍ଟି ହେବାରୁ ଏ ତୃତୀୟ ସ୍କନ୍ଧରେ ମଧ୍ୟ ପୁଣି ସୃଷ୍ଟି ତତ୍ତ୍ୱ ବିଷୟରେ କହିବେ, ବ୍ରହ୍ମା ନା ମୈତ୍ରମୁନିଙ୍କୁ କହିବେ, ମୈତ୍ରମୁନି କହିବେ, ବିଦୁରଙ୍କୁ କହିବେ, କପିଳଦେବ ମଧ୍ୟ କହିବେ କେମିତି ସୃଷ୍ଟି ହେଉଛି, ମା ଦେବତୀଙ୍କୁ କହିବେ। ଏସବୁ ସୃଷ୍ଟି ବିଷୟରେ ବହୁତ କଥା ରହିଛି, ସେଇଟା ଗଣିତ, ତାକୁ ବୁଝିବାଟା ଏତେ ସହଜ ନୁହଁ, ଆମେ ସଂକ୍ଷେପରେ କହିଦେଉଛେ, କିନ୍ତୁ ଏଇଟା ବହୁତ କଷ୍ଟ ଜିନିଷଟା, ସୃଷ୍ଟିଟା କେମିତି ହେଉଛି ବୁଝିଗଲେ ସେ ତାର ଖେଳିବ, ଗଣିତ ଖେଳିବ ସେ, ଆଉ ମ୍ୟାଥମେଟିକ୍ସ ଖେଳ ଚାଲିବ ତାର, ଆଉ କ'ଣ ଅସୁବିଧା ନାହିଁ। ବିଷୟରେ ପଶିବାର ଅଛି, ଯିଏ ପଶୁନାହାନ୍ତି ସେ ତ ଛାଡ଼, ସେ ବୁଝିପାରୁନାହାନ୍ତି, ସେମାନେ ସବୁ ଇଏ କରୁନାହାନ୍ତି। ଏ ସୃଷ୍ଟି ତତ୍ତ୍ୱ ରହିଛି, ଏଇଟା ସବୁଠୁ କଷ୍ଟ ତତ୍ତ୍ୱ। ତେଣୁ ଏଇଭଳି ଭାବରେ ଯେତେବେଳେ ସୃଷ୍ଟି ହେଉଛି, ବ୍ରହ୍ମାଣ୍ଡ ସୃଷ୍ଟି ହେଲା, ସେତେବେଳେ ପ୍ରଥମତଃ କାରଣାନବ ଜଳରେ ଅବସ୍ଥାନ କରନ୍ତି ବ୍ୟଷ୍ଟି। ଏ ଯେଉଁ ଭଗବାନ ଯେଉଁ କାରଣାନବ ଜଳରେ ରହିଛନ୍ତି, ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି, ସେଇଠି ଭଗବାନ କାରଣା ସାଗର ରହିଛି, କାରଣ ସାଗର। କାରଣ ସାଗରରେ କଜାଲ ଓସେନ, ସବୁକିଛିର କାରଣ, ସେଇ ଭୌତିକ ଜଗତ ସୃଷ୍ଟି ହେଉଛି କାରଣ, ସେଇଟା ସେଇଥିରୁ ସୃଷ୍ଟି ହେଉଛି କାରଣ, କାରଣ ସାଗର ବୋଲି କୁହାଯାଏ। ସେଠି ରହିଛନ୍ତି ଭଗବାନ କାରଣାନବ ସାଇ ବିଷ୍ଣୁ। ତେଣୁ ସେଇଠୁ କ'ଣ ହେଉଛି ନା, ସେଇଠୁ ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି, ତାଙ୍କଠାରୁ ଗୋଟେ ବିସ୍ତାର ଆସୁଛନ୍ତି, ସିଏ ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ। ଏ ଭୌତିକ ଜଗତରେ ସେ ରହୁଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ, ସେ ଗର୍ଭୋଦକ ଜଳରେ ଶୟନ କରିଛନ୍ତି, ତାଙ୍କର ନାଭିରୁ ପଦ୍ମ ବାହାରୁଛି, ସେ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉ। ଏଇଭଳି ଭାବରେ ସୃଷ୍ଟିର ତତ୍ତ୍ୱ ସବୁ ରହିଛି ଗର୍ଭୋଦକ ଜଳ। ତାପରେ ସେଇ ଭଗବାନଙ୍କର ଅନ୍ତର୍ଯ୍ୟାମୀ ପୁରୁଷ, ତାଙ୍କର ଠାରୁ ସବୁ ବିଭିନ୍ନ ଜଗତ ସବୁ ସୃଷ୍ଟି ହେଉଛି। କିଭଳି ଭାବରେ ନା, ସେ ଯେଉଁ ଆମେ ଯେଉଁ କହିଥିଲେ ଏ ଭୌତିକ ଜଗତକୁ ଗୋଟେ ବିରାଟ ପୁରୁଷ ବୋଲି କୁହାଯାଇଛି, ସେଭଳି ଭାବରେ ଇଏ ବିରାଟ ପୁରୁଷ, ପୁରୁଷଙ୍କର ସବୁ ଶରୀର, ତାଙ୍କର କ'ଣ ରହୁଛି ନା, ସହସ୍ର ସହସ୍ର ହସ୍ତ ରହିଛି, ସହସ୍ର ସହସ୍ର ଚରଣ ରହିଛି, ସହସ୍ର ବାହୁ, ସହସ୍ର ବଦନ, ଏସବୁ ସବୁକିଛି ରହିଛି ତାଙ୍କର, ଇଏ ସମଷ୍ଟି ଶରୀର, ସବୁକିଛି ତା ଭିତରେ ରହିଛି। ସେଇ ପୁରୁଷଙ୍କର ମୁଖରୁ କିଏ ଆସିଲେ ନା, ବ୍ରାହ୍ମଣମାନେ ଆସିଲେ, ମୁଖରୁ ବ୍ରାହ୍ମଣମାନେ ଆସିଲେ। ଏଇଟା ମଧ୍ୟ ଏକାଦଶକନ୍ଦରେ ବର୍ଣ୍ଣନା କରାଯାଇଛି, ଏକାଦଶକନ୍ଦ ନବଯୋଗେନ୍ଦ୍ର ସେ କଥା କହିବେ। ମୁଖ ବାହୁ ଉରୁ ପାଦଭ୍ୟୋ ପୁରୁଷସ୍ୟା ସମୟ ସହ, ଏମାନେ ସବୁ ଚତ୍ୱାର ଜଞ୍ଜିରେ ବର୍ଣ୍ଣନା, ଗୁଣା ବିପ୍ରାଦୟ ପୃଥକ। ଭଗବାନ ମୁଖରୁ ଆସିଲେ କିଏ, ବ୍ରାହ୍ମଣମାନେ, ତେଣୁ ବ୍ରାହ୍ମଣ ମାନେ ଶ୍ରେଷ୍ଠ ଚାରି ବର୍ଣ୍ଣ ଭିତରେ ଏ ସତ୍ୟଗୁଣରେ ଆସୁଛନ୍ତି, ତେଣୁ ସତ୍ୟଗୁଣଟା ତିନି ଗୁଣ ଭିତରେ ସତ୍ୟଗୁଣଟା ହେଉଛି ଶ୍ରେଷ୍ଠ, ତେଣୁ ବ୍ରାହ୍ମଣ ମାନେ ଶ୍ରେଷ୍ଠ ସ୍ତରରେ ରହିଲେ। ନିମି ମହାରାଜ ପ୍ରଶ୍ନ ପଚାରିବେ, ଏ ନବଯୁଗନ୍ଦ୍ର କହିବେ, ଏକାଦଶ କନ୍ଦ ସେଟା ଅଛି। ବାହୁରୁ ଆସିବେ କିଏ? କ୍ଷତ୍ରିୟମାନେ ଆସିବେ, କ୍ଷତ୍ରିୟ ରଜଗୁଣ ତାଙ୍କର ଅଧିକାର ରହିଛି। ଉରୁରୁ ଆସିବେ ବୈଶ୍ୟ, ଜଙ୍ଗରୁ ଆସିବେ ତାଙ୍କର ବୈଶ୍ୟମାନେ, ତାଙ୍କର ରଜଗୁଣ ଏବଂ ତମଗୁଣ ମିଶ୍ରିତ ଭାବରେ ରହିଛି ତାଙ୍କର ପ୍ରାଧାନ୍ୟ। ଏବଂ ଭଗବାନଙ୍କର ଚରଣରୁ କିଏ ଆସିବେ? ନା ଶୂଦ୍ରମାନେ, ଶୂଦ୍ରମାନେ ଆସିବେ, ଏ ତମଗୁଣରେ ସେମାନେ ରହିଛନ୍ତି। ତେଣୁ ଏହିଭଳି ଭାବରେ ପରମେଶ୍ୱରଙ୍କ ଚରଣରୁ କଟି ପର୍ଯ୍ୟନ୍ତ ଅବୟବରେ ପାତାଳ ଠାରୁ ଭୂଲୋକ ପର୍ଯ୍ୟନ୍ତ ସପ୍ତଲୋକ ଆମେ କହିଥିଲେ ଦ୍ୱିତୀୟ ଅଧ୍ୟାୟରେ। ପାତାଳ ଯେଉଁ ରହିଛି ସବୁଠାରୁ ତଳେ ରହିଛି, ଭୂଲୋକ ଆମେ ଯେଉଁ ରହିଛେ ଏଇଟା ଭୂଲୋକ, ଏଇଟା ହେଉଛି ଚରଣରୁ କଟି ପର୍ଯ୍ୟନ୍ତ ସ୍ଥାନ ଭଗବାନଙ୍କର, ବିରାଟ ପୁରୁଷଙ୍କର ଶରୀର ଇଏ। ସେହିଭଳି ଭାବରେ ସପ୍ତଲୋକ, ଏଇଠି ସପ୍ତଲୋକ ରହିଛି, କ'ଣ କ'ଣ? ଅତଳ, ବିତଳ, ସୁତଳ, ସୁତଳରେ ରହିଛନ୍ତି ବଳି ମହାରାଜ ରହିଛନ୍ତି, ତାପରେ ତଳାତଳ, ମହିତଳ, ରସାତଳ, ପାତାଳ, ଏ ସାତଟି ଲୋକ ଇଏ ହେଉଛି ଭଗବାନଙ୍କର ଚରଣରୁ କଟି ପର୍ଯ୍ୟନ୍ତ ସପ୍ତ ଲୋକ ରହିଛି। ନାଭିରେ ରହିଛି ଭୁବଲୋକ, ଭୂଲୋକ, ଭୁବଲୋକ ଏସବୁ ନାଭି, ଭଗବାନ ନାଭିରେ ରହିଛି। ହୃଦୟରେ ରହିଛି ସ୍ୱର୍ଗଲୋକ, ଭୂଲୋକ ଉପରେ ଭୁବଲୋକ, ତା ଉପରେ ସ୍ୱର୍ଗଲୋକ ରହିଛି। ସ୍ୱର୍ଗଲୋକ ହେଉଛି ଭଗବାନଙ୍କ ହୃଦୟରେ ରହିଛି ସେଇଟା, ସ୍ୱର୍ଗଲୋକ ଉପରେ ହେଉଛି ମହତ୍ ଲୋକ, ସେଇଟା ଭଗବାନ ବକ୍ଷ, ବକ୍ଷସ୍ଥଳ। ତାପରେ ହେଉଛି ଜନଲୋକ, ସେଇଟା ହେଉଛି ଭଗବାନ ଗ୍ରୀବା ବା ବେକ। ତାପରେ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ ଯେଉଁ ରହିଛି, ସ୍ତନଦ୍ୱୟରେ ତପଲୋକ ରହିଛି, ବ୍ରହ୍ମା ଯେଉଁଠି ରହୁଛନ୍ତି ସେଇଟା ତପଲୋକ ବୋଲି କୁହାଯାଉଛି, ସତ୍ୟଲୋକ ମଧ୍ୟ କୁହାଯାଉଛି। ନା ତପଲୋକ ଆଉ ଗୋଟେ ରହିଛି, ହଁ ଜନଲୋକ ତପଲୋକ। ମସ୍ତକରେ ରହୁଛନ୍ତି କିଏ? ନା ସତ୍ୟଲୋକ ଯେଉଁଠି ବ୍ରହ୍ମା ରହିଛନ୍ତି, ବ୍ରହ୍ମା ରହିଛନ୍ତି। ତେଣୁ ଯେତେ ଉନ୍ନତ ଲୋକକୁ ଯିବା ସେତେ ତାଙ୍କର ସବୁ ଐଶ୍ୱର୍ଯ୍ୟ ବହୁତ ରହିଛି, ଭୌତିକ ଐଶ୍ୱର୍ଯ୍ୟ ବହୁତ ରହିଛି, ଶହେ ଗୁଣ ଲେଖା ଅଧିକା ପାଇବା ଆମେ ଐଶ୍ୱର୍ଯ୍ୟ ଯେତେ ଉନ୍ନତ ଲୋକକୁ ଯିବା। ଏଭଳି ଭାବରେ ଏ ଯେଉଁ ମା ବିରାଟ ପୁରୁଷଙ୍କର ମଧ୍ୟ ଏଇ ଶରୀର ବୋଲି କୁହାଯାଉଛି। ଏ ପଞ୍ଚମ ଅଧ୍ୟାୟରେ ଏଭଳି ଭାବରେ ବ୍ରହ୍ମା ନାରଦଙ୍କୁ ବର୍ଣ୍ଣନା କଲି, ଷଷ୍ଠ ଅଧ୍ୟାୟରେ ବିରାଟ ସ୍ୱରୂପଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରାଯାଉଛି। ବିଭୂତି ଯେମିତି ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଦଶମ ଅଧ୍ୟାୟରେ ବିଭୂତି ଯୋଗ ବିଷୟରେ କୁହାଗଲା, ସେ କଥା ଏଇ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରେ ବ୍ରହ୍ମା କହିବେ। ବ୍ରହ୍ମା ଭଗବାନଙ୍କ ବିଭୂତି ଅନେକ ବିଭୂତି ରହିଛି ଷଷ୍ଠ ଅଧ୍ୟାୟରେ। ତେଣୁ ସେ କହୁଛନ୍ତି ଏଇ ଯେଉଁ ଯାହା ସବୁ ତିଆରି ହେଲା ଏସବୁ ଭଗବାନଙ୍କ ଆଗମିତ ଯେଉଁମାନେ ମୁଖ୍ୟ ସବୁ ରହିଛନ୍ତି ଏମାନେ ସବୁ ଭଗବାନଙ୍କ ବିଭୂତି। ଭଗବାନଙ୍କର ଏକ ପାଦ ହେଉଛି ମାଇକ ବିଭୂତି, ଅନନ୍ତ ବ୍ରହ୍ମାଣ୍ଡ ଯେଉଁ ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ। ଦଶମ ଅଧ୍ୟାୟରେ କହିଲେ ନା ଭଗବାନ ଅନ୍ତିମରେ କହିବେ, ସମୟ ଅଛି ତ? ଅଥବା ଭୁବନେତେନ କିଂ ଜ୍ଞାନ ତବାର୍ଜୁନ ବିଷ୍ଟ ବ୍ୟାହ ମିଦମ କୃଷ୍ଣ ଏକାଂଶନ ସ୍ଥିତ ଜଗତ। ଦଶମ ଅଧ୍ୟାୟ ଅନ୍ତିମ ଶ୍ଳୋକଟି ଏଇଟା ଭଗବାନ କହିବେ, ମୁଁ ତୁମକୁ କ'ଣ କହିବି ମୋର ବିଭୂତି ବିଷୟରେ, ଏତିକି ଜାଣି ରଖ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ, ଏ ବିଶ୍ୱବ୍ରହ୍ମାଣ୍ଡ ଖାଲି ଏଇ ବ୍ରହ୍ମାଣ୍ଡଟି ତା ନୁହଁ, ଏ ଯେଉଁ 14 ଲୋକ ରହିଛି ଏ ଆମର ସବୁଠୁ ଛୋଟ ବ୍ରହ୍ମାଣ୍ଡଟା, ଏଇଟା 400 କୋଟି ମାଇଲ, ଏଇଟା ସବୁଠୁ ଛୋଟ, ସେଥିପାଇଁ ଆମର ବ୍ରହ୍ମାଙ୍କର 4 ମୁଖ। ଆଉ ସବୁ ଯେଉଁ ବ୍ରହ୍ମାଣ୍ଡ ରହିଛି କାହାର 10 ମୁଖ ବ୍ରହ୍ମା, କେଉଁଠି 100 ମୁଖ ବ୍ରହ୍ମା, କେଉଁଠି 1000 ମୁଖ ବ୍ରହ୍ମା, ଆହୁରି ଅନନ୍ତ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ତା'ର ହିସାବ କରିହେବନି ଏତିକିଟା ବ୍ରହ୍ମାଣ୍ଡ ରହିଛି ବୋଲି। ଏଇଭଳି ଭାବ ଆମେ ସେଥିପାଇଁ ଆମେ ଚିନ୍ତା କରିପାରିବା ନାହିଁ। ଏଇଭଳି ଭାବରେ ସମସ୍ତ ଯେଉଁ ରହିଛି ଅନନ୍ତ ବିଶ୍ୱବ୍ରହ୍ମାଣ୍ଡ, ଇଏ ହେଉଛି ଟୋଟାଲ ସମଗ୍ର ସୃଷ୍ଟିର 1/4, 4 ଭାଗରୁ ଭାଗେ, ଇଏ ହେଉଛି ଭଗବାନ ବିଭୂତି। ତ୍ରିପାଦ ବିଭୂତି ହେଉଛି ଭଗବାନଙ୍କର ଯେଉଁ 3 ଗୁଣ ରହିଛି ବିଭୂତି, ସେଇଟା ହେଉଛି ଚିତ୍ ଜଗତ। ଏଇଭଳି ଭାବରେ ଭୌତିକ ଜଗତ ଉର୍ଦ୍ଧ୍ୱରେ ବୈକୁଣ୍ଠ ଆକାଶ ରହିଛି, ତା'ପରେ ବୈକୁଣ୍ଠ ଲୋକ ରହିଛି, ବୈକୁଣ୍ଠ ଲୋକ ଅନେକ ବୈକୁଣ୍ଠ ଲୋକ ରହିଛି। ଏଇଭଳି ଭାବରେ ଆମେ ଯେତେ ଉନ୍ନତ ଲୋକ ଯିବା, ରାମଜୀଙ୍କର ଲୋକ ରହିଛି ଅଯୋଧ୍ୟା ଲୋକ, ତା'ପରେ ରହିଛି କୃଷ୍ଣଙ୍କର ଲୋକ, ଏଭଳି ସବୁଠାରୁ ହାଇଏଷ୍ଟ ହେଉଛି ଗୋଲୋକ, ଗୋଲୋକ ବୃନ୍ଦାବନ, ଗୋଲୋକ ଏବଂ ନିବସତି ଅଖିଳାତ୍ମ ଭୂତ, ସେଇ ଗୋଲୋକରେ ଭଗବାନ ରହିଛନ୍ତି। କେଉଁଠି ଆମର ବ୍ରହ୍ମ ସଙ୍ଗୀତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ବିଦ୍ୟା ଏବଂ ଅବିଦ୍ୟା ଏ ହେଉଛି ମାୟାର ପରମେଶ୍ୱରଙ୍କ ଅଧୀନ ମଧ୍ୟ ଅବିଦ୍ୟା ସୃଷ୍ଟି କରିବେ, ବ୍ରହ୍ମା ସୃଷ୍ଟି କରିବେ, ପାଞ୍ଚ ପ୍ରକାର ଅବିଦ୍ୟା ବର୍ଣ୍ଣନା କରିବେ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ। ସମସ୍ତେ ଆମେ ଅବିଦ୍ୟାଗ୍ରସ୍ତ ହୋଇକି ରହିଛେ, ତାମସ ଅନ୍ଧତାମସ ତମ ମୋହ ମହାତମ, ଏ ତୃତୀୟ ସ୍କନ୍ଧରେ 20 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏଇ ବିଭିନ୍ନ ପ୍ରକାର ଅବିଦ୍ୟା, ଏ ଭୌତିକ ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି, ବିଭିନ୍ନ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି। ତେଣୁ ଭକ୍ତିନାଥ ଠାକୁର କହିଲେ, ଜଡ଼ ବିଦ୍ୟା ଯତ ମାୟାର ବୈଭବ, ଏ ସବୁ ଜଡ଼ ବିଦ୍ୟା ହେଉଛି ପ୍ରକୃତିର ଅବିଦ୍ୟା। ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ ବିଷ୍ଣୁ ପୁରାଣରେ କୁହାଗଲା। ଏ ଭୌତିକ ଜଗତରେ ଯେତେ ସବୁ ରହିଛି ହେଉଛି ଅବିଦ୍ୟା, ତେଣୁ ସମସ୍ତେ କର୍ମ କରୁଛନ୍ତି। ତେଣୁ ଏହିଭଳି ଭାବରେ ଭୌତିକ ଜଗତ ବିଷୟରେ କହୁ, ଭଗବାନ ବ୍ରହ୍ମା କହୁଛନ୍ତି, ଭଗବାନଙ୍କ ବ୍ୟତୀତ କୌଣସି ବସ୍ତୁର ପୃଥକ ସତ୍ତା ନାହିଁ, ତେଣୁ ସବୁକିଛି ଭଗବାନଙ୍କଠାରୁ ଆସୁଛି। ଭଗବାନ ଯଦି ଚାହିଁବେ ସେ ସବୁ ପୁଣି କ୍ଲୋଜ୍ କରିଦେବେ, ବନ୍ଦ କରିଦେବେ ସବୁ। ଭୌତିକ ଯେତେବେଳେ ଅନ୍ତିମ ସର ଯେତେବେଳେ ଆସିବ, ଯେତେବେଳେ ଧ୍ୱଂସ ହେବ, ସବୁକିଛି ଭଗବାନଙ୍କର ଶରୀରରେ ରହିବେ। ତେଣୁ ଏଇସବୁ ଯେତେବେଳେ ବ୍ରହ୍ମା ସୃଷ୍ଟି କଲେ, ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଲେ, ଏଇ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସେ ଜ୍ଞାନ ଆସିବ, 4 ଶ୍ଳୋକ। ଏଇ 4 ଶ୍ଳୋକରେ ଭଗବାନ ସବୁକିଛି ଜ୍ଞାନ ଦେଇଦେଲେ, ବ୍ରହ୍ମାଙ୍କୁ ଦେଇଦେଲେ 4 ଶ୍ଳୋକରେ। ତେଣୁ ବ୍ରହ୍ମା ହେଉଛନ୍ତି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ତୁମକୁ 4 ଲାଗୁଛି ଇଞ୍ଜିନିୟରିଂ ପଢ଼ିବା ପାଇଁ, ଭଗବାନଙ୍କୁ ଭଗବାନ 4 ଶ୍ଳୋକ କହିଦେଲେ ବଂଶୀ ମାଧ୍ୟମରେ, ତାଙ୍କ ହୃଦୟରେ ଜଣେଇଦେଲେ, ସେଥିରେ ସେ ଇଞ୍ଜିନିୟର ହୋଇଗଲେ। ଏଭଳି ଇଞ୍ଜିନିୟରିଂ ବିଦ୍ୟା ଏପର୍ଯ୍ୟନ୍ତ ସେ ବିଦ୍ୟା କେହି ଜାଣିନାହାନ୍ତି। ବ୍ରହ୍ମା କେମିତି ରକ୍ତ ସୃଷ୍ଟି କରୁଛନ୍ତି ବୈଜ୍ଞାନିକମାନେ ସେ ଜ୍ଞାନ ପ୍ରାପ୍ତ ହୋଇପାରୁନାହାନ୍ତି, ଅନ୍ୟଠୁ ରକ୍ତ ନେଇକି କାମ ଚଳାଉଛନ୍ତି। କେମିତି ଚକ୍ଷୁ ସୃଷ୍ଟି ହେଉଛି ସେମାନେ ଜାଣିପାରୁନାହାନ୍ତି, ଅନ୍ୟଠୁ ଚକ୍ଷୁ ନେଉଛନ୍ତି। କିଡ଼ନୀ ଲିଭର ଏଇସବୁ ବହୁତ ଜିନିଷ ରହିଛି ଯେଉଁଟା ବ୍ରହ୍ମା ସୃଷ୍ଟି କରୁଛନ୍ତି, ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ସୃଷ୍ଟି କରିପାରିନାହାନ୍ତି। ହୃଦୟଟାକୁ ସୃଷ୍ଟି କରିଦେଇଛନ୍ତି, ହାର୍ଟଟାକୁ ସୃଷ୍ଟି କରିଛନ୍ତି, ପେସ୍ ମେକର ଆର୍ଟିଫିସିଆଲ ହାର୍ଟ କରିଛନ୍ତି, କାର୍ଯ୍ୟ କରୁଛି ନା, ହାର୍ଟଟା ଯେଉଁମାନଙ୍କ ଖରାପ ହୋଇଯାଉଛି ସେଇଟା ଆର୍ଟିଫିସିଆଲ ହାର୍ଟ ଲାଗୁଛି। ଆମ ଫକୀରମୋହନ ପ୍ରଭୁଙ୍କୁ ଲାଗିଥିଲା, ସେ ତାର ପିରିୟଡ଼ ଅଛି 10 ନା କେତେ ଏମିତି ରହିଛି। ସେ ଯେଉଁ ଆମର ଗୋଟେ କଥା ରହିଛି, ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ, ଯେ ଆମର ଭଗବାନ କହିଛନ୍ତି କ'ଣ, ସର୍ବସ୍ୱଚାଂ ହୃଦି ସନ୍ନିବିଷ୍ଟ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ଏବଂ ଆତ୍ମା ମଧ୍ୟ ରହିଛି। ତାହେଲେ ଏ ବର୍ତ୍ତମାନ ଯେଉଁ ମଡ଼ର୍ଣ୍ଣ ଯୁଗ ଆସିଗଲା, ସବୁ ହୃଦୟ ଚେଞ୍ଜ ହୋଇଯାଉଛି, ହାର୍ଟ ଚେଞ୍ଜ ହୋଇଯାଉଛି, ତାହେଲେ ଆତ୍ମା କୁଆଡ଼େ ଯାଉଛି? ସେ ଚେଞ୍ଜ ହୋଇଗଲା ସେଇଟା, ତାହେଲେ ଆତ୍ମା କୁଆଡ଼େ ଗଲା, ପରମାତ୍ମା କୁଆଡ଼େ ଗଲେ? ଏ ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦଙ୍କୁ। ତେଣୁ ପ୍ରଭୁପାଦ ମହାରାଜ ସେ ସମୟରେ ଗୋଟେ ଚେୟାରରେ ବସିଥିଲେ, ସେ କହିଲେ, ମୁଁ ଏ ଚେୟାରରେ ବସିଛି, ଯଦି ଏ ଚେୟାରଟାକୁ କିଏ ନେଇଯିବ ବାହାର କରିଦେବ, ତାହେଲେ ଆଉ ଗୋଟେ କେଉଁଠି ଯାଇ ବସିବି? ତେଣୁ ଏ ଚେୟାରଟା ଚାଲିଗଲା, ଆଉ ଗୋଟେ ଚେୟାରଟା ଆସିଲା, ମୁଁ ସେଠି ଆସି ଏଠୁ ଯାଇକି ସେଠି ବସିବି, ଅସୁବିଧା କ'ଣ ଅଛି ବୁଝିବାରେ? ଅରିଜିନାଲ ହାର୍ଟ ଚାଲିଗଲା, ଆର୍ଟିଫିସିଆଲ ହାର୍ଟ ଲାଗିଲା ପେସ୍ ମେକର, ତେଣୁ ସେ ଅରିଜିନାଲରୁ ଆସି ଆର୍ଟିଫିସିଆଲ ରହିଲେ। ଏଇଭଳି ଭାବରେ ଯେଉଁ ସୃଷ୍ଟି ହେଉଛି, ଭଗବାନ ଏଇଭଳି ଭାବରେ ସୃଷ୍ଟି କରୁଛନ୍ତି। ସବୁକିଛି ଭଗବାନଠାରୁ ଆସୁଛି। ଭଗବାନ ଏଇ ଯେଉଁ ସବୁ ଜ୍ଞାନ ଦେଲେ, ତେଣୁ ସେଇ ଯେଉଁ ପଦ୍ମରେ ଭଗବାନଙ୍କର ନାଭି ପଦ୍ମରୁ ବାହାରିଥିଲା, ନାଭିରୁ ସେଇ ପଦ୍ମକୁ ବ୍ରହ୍ମା କ'ଣ କଲେ, 3 ବିଭକ୍ତ କଲେ, ତ୍ରିଲୋକ ବୋଲି କୁହାଯାଉଛି। ପୁଣି ତାକୁ 14 ବିଭକ୍ତ କଲେ, ଏଇଟା 14 ଭୁବନ ରହିଛି। ଏଇଭଳି ଭାବରେ ମୋର ଅନୁକରଣରେ ଋଷିବୃନ୍ଦ, ପିତୃଗଣ, ଦେବବୃନ୍ଦ, ଦୈତ୍ୟ ସକଳ, ମନୁଷ୍ୟ ସମହ ସେ ପରମେଶ୍ୱର ଯଜ୍ଞ ଦ୍ୱାରା ଆରାଧନା କରିବାକୁ ଲାଗିଲେ। ତେଣୁ ବ୍ରହ୍ମା ସବୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାର ସୃଷ୍ଟି, ଏ ତୃତୀୟ ସ୍କନ୍ଧରେ ଆଉ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଏ ମୈତ୍ରମୁନି ସେଇଟାକୁ କହିବେ, ଏ ତୃତୀୟ ସ୍କନ୍ଧରୁ ଚତୁର୍ଥ ସ୍କନ୍ଧ ଏଇ 2 ମୈତ୍ରମୁନି କହିଛନ୍ତି ବିଦ୍ରୁଙ୍କୁ। ବ୍ରହ୍ମା ସଂକ୍ଷେପରେ କହିଲେ ସେଇଟାକୁ ଆଉ ଇଏ କହିବେ, ଲାଷ୍ଟକୁ କହିବେ, 6 ଅଧ୍ୟାୟ କଥା ଆମେ କହୁଛେ। ତେଣୁ ଏମାନେ ସେ କହୁଛନ୍ତି, ମୁଁ ଯେଉଁ ସୃଷ୍ଟି କରୁଛି, ତୁମେ ଯେଉଁ କହୁଥିଲ ନାରଦ, ତୁମେ ଯେଉଁ କହୁଥିଲ ମୁଁ ହେଉଛି ସୃଷ୍ଟିକର୍ତ୍ତା, ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ। ସୁଜାମି ତନ୍ୟୁକ୍ତ ହମ୍ ହରୋ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୂପ। ମୁଁ ଯେଉଁ ସୃଷ୍ଟି କରୁଛି, ମୁଁ ଗୋଟେ ଚାକିରି ପାଇଛି, ସୃଷ୍ଟି କରିବାର ଚାକିରିଟି ପାଇଛି ମୁଁ। ଚତୁର୍ଥ ସ୍କନ୍ଧରେ ଭାଗବତ ବର୍ଣ୍ଣନା କରାଯାଇଛି, ଜଣେ ଯଦି 100 ଜନ୍ମ ଧରି ସ୍ୱଧର୍ମକୁ ପାଳନ କରିବ, ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବେ, ବ୍ରହ୍ମା ଚାକିରି ଗୋଟେ ପାଇବେ। ତୁମେ ଯେମିତି ଇଞ୍ଜିନିୟରିଂ ପାସ୍ କରି ଚାକିରି କରିବ, ସେଭଳି ଭାବେ ବ୍ରହ୍ମା ଯଦି ତୁମେ ଜଣେ ଚାହିଁବ ବ୍ରହ୍ମା ହେବା ପାଇଁ, ତାଙ୍କୁ 100 ଜନ୍ମ ଧରି ନିଜ ସ୍ୱଧର୍ମକୁ ଠିକ୍ ଭାବରେ ପାଳନ କରିବେ, ତାହେଲେ ସିଏ ବ୍ରହ୍ମା ହେବେ। ଇନ୍ଦ୍ର ଚାକିରି ଜଣେ କରିବା ପାଇଁ ଚାହୁଁଛି, ସେ କ'ଣ କରିବେ ନା 100 ଅଶ୍ୱମେଧ ଯଜ୍ଞ କରିବେ, କଲେ ସେ ଇନ୍ଦ୍ର ଚାକିରି ପାଇବେ। ଏସବୁ କଥା ରହିଛି। ତେଣୁ ବ୍ରହ୍ମା କହୁଛନ୍ତି, ସୃଜାମି ତନ୍ୟୁକ୍ତୋହଂ ହରୋ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧ୍ରୁବ। ମୁଁ ଯେଉଁ ସୃଷ୍ଟି କରୁଛି, ଭଗବାନ ମୋତେ ସେ ଚାକିରିଟି ଦେଇଛନ୍ତି। ଯେଉଁ ସୃଷ୍ଟିରେ ଯେତେବେଳେ ଉପଯୁକ୍ତ ଜଣେ ବ୍ୟକ୍ତି ମିଳନ୍ତି ନାହିଁ, ଯିଏକି 100 ଜନ୍ମ ଧରି ନିଜ ସ୍ୱଧର୍ମ ପାଳନ କରିଥିବ, ସେମିତି କ୍ୟାଣ୍ଡିଡେଟ୍ ନାହାନ୍ତି, ତାହେଲେ କ'ଣ ହେବ? ସେଠି ଭଗବାନ ନିଜେ ବ୍ରହ୍ମା ହୁଅନ୍ତି। ଏବଂ ହର ଯେ ଶିବଜୀ, ସେ ଧ୍ୱଂସ କରନ୍ତି, ସେ ଭୌତିକ ଜଗତକୁ ଧ୍ୱଂସ। 4 ପ୍ରକାର ପ୍ରଳୟ ରହିଛି, ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ ସେ କଥା। ଏଇଟାର ଦାୟିତ୍ୱ ରହିଛନ୍ତି ଶିବଜୀ, ସେ ପ୍ରଳୟ କରିବେ। ତେଣୁ ସେ ଯେଉଁ ଶିବଜୀ ପ୍ରଳୟ କରୁଛନ୍ତି, ସେଇଟା ମଧ୍ୟ ଭଗବାନ ତାଙ୍କୁ ସେ ଚାକିରିଟି ଦେଇଛନ୍ତି ଶିବଜୀ। ଆମେ ସେ ଚାକିରି ପାଇପାରିବା ନାହିଁ, କାରଣ ଶିବ ତତ୍ତ୍ୱ ହେଉଛି ଅଲଗା। ସେ ବିଷ୍ଣୁ ତମ ଗୁଣକୁ ଆଶ୍ରୟ କରି ଯେତେବେଳେ ଆସନ୍ତି, ସେ ଶିବରେ ପରିଣତ ହୁଅନ୍ତି। ହର ହର ତତ୍ତ୍ୱ ବିଶ୍ୱଂ ପୁରୁଷ ରୂପେଣ, ଏବଂ ସ୍ୱୟଂ ଭଗବାନ ବିଷ୍ଣୁ ସିଏ କ'ଣ କରନ୍ତି ନା ପାଳନ କରନ୍ତି, ପାଳନ କରନ୍ତି। ବିଷ୍ଣୁ କୌଣସି ଜୀବତତ୍ତ୍ୱ ନୁହନ୍ତି, ସେ ହେଉଛି ଭଗବାନ। ଭଗବାନ ନିଜକୁ ବିସ୍ତାର କରି ସ୍ୱାଂଶ ବିଭିନ୍ନାଂଶ, ଏଇଭଳି ଭାବରେ ଭଗବାନଙ୍କୁ ବିସ୍ତାର ରହିଛି। ଏ ବିଷ୍ଣୁ ତତ୍ତ୍ୱ, ଜୀବତତ୍ତ୍ୱ, ଏ ଅଲଗା ଅଲଗା ତତ୍ତ୍ୱ, ଶକ୍ତି ତତ୍ତ୍ୱ, ଏ ବିଭିନ୍ନ ପ୍ରକାର ତତ୍ତ୍ୱ ସବୁ ରହିଛି। ଆମେ କେବଳ ବିଷ୍ଣୁ ତ ହେଇପାରିବା ନାହିଁ, ସେଥିପାଇଁ ଆମର ଗୋଟେ ରହିଛି ପୁରାଣରେ, ବିଷ୍ଣୁ ପୁରାଣରେ ମଧ୍ୟ ରହିଛି ଯେ ଜସ୍ତୁ ବ୍ରହ୍ମ। ଆମେ ଏଇଟା ଦ୍ୱିତୀୟ ନମ୍ବର ଅପରାଧ, ଦ୍ୱିତୀୟ ନମ୍ବର ଅପରାଧ ସକାଳେ ଯେଉଁ ପାଠ କରୁଛେ, ବ୍ରହ୍ମା ଶିବ ଆଦି ଦେବତାମାନଙ୍କ ନାମକୁ ଭଗବାନ ବିଷ୍ଣୁଙ୍କ ସହିତ ସମାନ କିମ୍ବା ତାଙ୍କଠାରୁ ସ୍ୱତନ୍ତ୍ର ବୋଲି ବିଚାର କରିବା। ତେଣୁ ବିଷ୍ଣୁଙ୍କ ସହିତ, ବିଷ୍ଣୁ ଯଦିଓ ସତ୍ୟଗୁଣ ରହିଛନ୍ତି, କିନ୍ତୁ ତଥାପି ସତ୍ୟଗୁଣ ତାଙ୍କ ଉପରେ ପ୍ରଭାବ ନାହିଁ। ଆମେ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ କହିଥିଲୁ ସେ କଥା, ଭଗବାନଙ୍କର ଏଭଳି ଭଗବତ୍ତା ରହିଛି, ସେ ଗୁଣରେ ରହିଲେ ମଧ୍ୟ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ଏହିଭଳି ଭାବରେ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୃବ ଏହିଭଳି ଭାବରେ କହି କହୁଛନ୍ତି, ହେ ନାରଦ, ନ ଭାରତୀ ମେ ଅଙ୍ଗ ମୃଷୁପଲକ୍ଷତେ। ବ୍ରହ୍ମା ଯେଉଁ କଥା କୁହନ୍ତି, ବ୍ରହ୍ମାଙ୍କ କଥାରେ ଯେଉଁ କଥାରେ ରହିଛି ବ୍ରହ୍ମା ବିଳିବିଳିଲେ ବେଦ, ବ୍ରହ୍ମା ଯାହା କହିବେ ସେଥିରେ କୌଣସି ମିଶା ନାହିଁ, କିଛି ମିଥ୍ୟା ନାହିଁ। ନ ଭାରତୀ, ଭଗବାନ ବ୍ରହ୍ମାଙ୍କର ଯେଉଁ ଭାଷା ଆସୁଛି, ଜିଭରୁ ଯେଉଁ କଥା ଆସୁଛି, ସେଟା ନାରଦ କହୁଛନ୍ତି, ହେ ଅଙ୍ଗ, ହେ ପୁତ୍ର, ଏଥିରେ କୌଣସି ମିଥ୍ୟା ନାହିଁ ବ୍ରହ୍ମାଙ୍କର କଥାରେ। ନ ବେଇ କ୍ୱଚିତ୍ ମେ ମନସ ମୃଷା ଗତି, ମୋର ମନରେ ମଧ୍ୟ କେବେ ହେଲେ ମିଥ୍ୟା ଗତି ନଥାଏ, ମନରେ ସବୁବେଳେ ଭଗବାନଙ୍କ ଚିନ୍ତା ରହିଛି। ନ ମେ ହୃଷିକାଣୀ ପତନ୍ତି ଅସତ୍ ପଥେ, ମୋର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି, ଏମାନେ ମଧ୍ୟ କେବେ ହେଲେ ଅସତ୍ ପଥରେ ଯାଆନ୍ତି ନାହିଁ। ନ ମେ ହୃଷିକାଣୀ ପତନ୍ତି ଅସତ୍ ପଥେ, ଜନ୍ ମେ ହୃଦୌ କୁଣ୍ଠାବତ୍ ଦ୍ରୁତ ହରି। କାହିଁକି ହୁଏ ନାହିଁ ନା, ଯେହେତୁ ମୁଁ ଉତ୍କଣ୍ଠାର ସହିତ ଭଗବାନଙ୍କୁ ହୃଦୟରେ ଧାରଣ କରିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଭଳି ଭାବରେ ଆଦ୍ୟୋବତାର ପୁରୁଷ ପରସ୍ୟ କାଳ ସ୍ୱଭାବ ସଦନ ସନ୍ମନସ୍ ଦ୍ରବ୍ୟଂ ବିକାର ଗୁଣ ଇନ୍ଦ୍ରିୟାଣୀ ବିରାଟ ସ୍ୱରାଟ ସ୍ଥାଷ୍ଣୁ ଚରିଷ୍ଣୁ ଭୂମ୍ନାଏ। ଏଇଭଳି ଭାବରେ ଭଗବାନଙ୍କଠାରୁ ବିସ୍ତାର ସବୁ ଆସୁଛନ୍ତି। ଭଗବାନ ଅବତାର ଗ୍ରହଣ କରିବେ, ଅବତାର ଗ୍ରହଣ କରିକି ସୃଷ୍ଟି କରିବେ, ଏସବୁ ଚାଲିବ। ପୁରୁଷସ୍ୟ ପରସ୍ୟ, ଭଗବାନଙ୍କଠାରୁ କାଳ ଆସୁଛି, ସ୍ୱଭାବ ଆସୁଛି, ସତ୍ ଏବଂ ଅସତ୍। ସତ୍ କହିଲେ ଆମେ ସବୁ ହେଉଛେ ପ୍ରକୃତିରେ ଆତ୍ମା, ଏ ଯେଉଁ ସତ୍ ବସ୍ତୁ, ଏ ଭୌତିକ ଜଗତ ହେଉଛି ଅସତ୍ ବସ୍ତୁ। ମନ, ଦ୍ରବ୍ୟ, ବିକାର ମଧ୍ୟ ସେଥିରୁ ସବୁ ହେଉଛି, ବିକାର ହୋଇକରି ଗୁଣ ଇନ୍ଦ୍ରିୟ ବିରାଟ ରୂପରେ ଭଗବାନ ଆସୁଛନ୍ତି। ଏଇଭଳି ଭାବରେ କେଉଁଟା ସ୍ଥାବର ଜୀବ ସୃଷ୍ଟି ହେଉଛନ୍ତି, କେଉଁ ଜଙ୍ଗମ ଜୀବ ସୃଷ୍ଟି ହେଉଛନ୍ତି, ଏଇଭଳି ଭାବରେ ସବୁକିଛି ବିଶ୍ୱର ସୃଷ୍ଟି ହେଉଛି, ବିସ୍ତାର ହୋଇଛି। ତେଣୁ ଏଭଳି ଭାବରେ କହି ସେ କହୁଛନ୍ତି, ଯସ୍ୟ ଅବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ ନଜଙ୍ଗ ବିନ୍ଦତ ତତ୍ତ୍ୱେନ ତସ୍ମୈ ଭଗବତେ ନମ। ଯେଉଁ ଯେଉଁ ଭଗବାନଙ୍କର ଆମେ କଥା କହୁଛେ, ଯସ୍ୟ ଅବତାର କର୍ମାଣି, ତାଙ୍କର ଅବତାର କଥା କୁହାଯିବ, ଆ ପର ଅଧ୍ୟାୟ ସପ୍ତମ ଅଧ୍ୟାୟରେ କୁହାଯିବ, ଗାୟନ୍ତି ଅସ୍ମଦାଦୟ, ଆମେ ବ୍ରହ୍ମା ଆଉ ଯେତେ ମହାଜନମାନେ ସବୁ ଅଛନ୍ତି ଭଗବାନଙ୍କ ଏଇ ଗୁଣ କର୍ମ ସବୁ ଗାନ କରନ୍ତି, କିନ୍ତୁ ତାଙ୍କୁ ତତ୍ତ୍ୱରେ କେହି ଜାଣିପାରନ୍ତି ନାହିଁ। ନ ଜଗ ବିନ୍ଦନ୍ତି ତତ୍ତ୍ୱିନ ତସ୍ମୈ ଭଗବତେ ନମଃ, ସେଇ ଭଗବାନଙ୍କୁ ପ୍ରଣାମ କରୁଛି। ତେଣୁ ଏଇଭଳି ଭାବରେ କହି ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ଯେଉଁ କୁହାଗଲା, ସେ ଅବତାର ସବୁ ବିଷୟରେ ସପ୍ତମ ଅଧ୍ୟାୟରେ କୁହାଯିବ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା, ଆମର ସମୟ ହୋଇଗଲା। କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି? ଯେତେ ଜାଣିଲେ ମଧ୍ୟ ଭଗବାନ ହେଉଛନ୍ତି ଆମ ଚିନ୍ତାର ବାହାରେ, ତଥାପି ଭଗବାନ କୃପା କରି ନିଜକୁ ପ୍ରକାଶ କରୁଛନ୍ତି, ନିଜକୁ ପ୍ରକାଶ କରୁଛନ୍ତି। ଯେମିତି ସୂର୍ଯ୍ୟ, ସୂର୍ଯ୍ୟଙ୍କୁ ଯଦି ରାତି ହୋଇଯାଇଛି ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟଙ୍କୁ ଜାଣିପାରିବା ନାହିଁ, କିନ୍ତୁ ଯେତେବେଳେ ସକାଳ ହେବ, ସୂର୍ଯ୍ୟ ଉଦୟ ହେବେ, ସେତେବେଳେ ସୂର୍ଯ୍ୟଙ୍କର କିରଣରେ ଆମେ ସୂର୍ଯ୍ୟଙ୍କୁ ଜାଣିବା। ତେଣୁ ଯିଏ କିଛି ଜାଣିଛନ୍ତି, ଯିଏ ଯେତେ କୌଣସି କିଛି, ଏମିତି ଭଗବାନ ମଧ୍ୟ ନିଜର ଏମିତି ପୁରା କୁହାଯାଇଛି, ଆମର ଯେଉଁ ରହିଛନ୍ତି ଆଦିଦେବ, ଯିଏକି ଅନନ୍ତ ଦେବ, ଯେ 1000 ମୁଖ ତାଙ୍କର ରହିଛି, 1000 ଫଣା, ସେଇ 1000 ଫଣାରୁ ଗୋଟିଏ ଫଣାରେ ଏ ଭୌତିକ ଜଗତ ଯେଉଁ ରହିଛି, ଏଇଟା ହେଉଛି 400 କୋଟି ମାଇଲର ବିସ୍ତାର ରହିଛି, ଏଇଟା ଗୋଟିଏ ଫଣାରେ ସୋରିଷ ଆକାରରେ ରହିଛି। ଏ ହେଉଛି ଭଗବାନଙ୍କ ଅଚିନ୍ତ୍ୟ ତତ୍ତ୍ୱ, ଆମେ ଜାଣିପାରିବା ନାହିଁ। ଏବଂ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ସପ୍ତମ ଅଧ୍ୟାୟରେ ଆସିବା ପର କାଲି ଆମେ ଶୁଣିବା, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ ଭଗବାନଙ୍କ ଗୁଣ। ଆମେ ସବୁ କହିଦେବା ଭଗବାନଙ୍କ ଏତିକି 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 ସବୁ ଶକ୍ତି ରହିଛି, କହିଦେଲେ ସରିଗଲା, ତାହା ନୁହଁ, ଶେଷ ହେଉ ନାହିଁ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ଥରେ ଗଲେ ବଶିଷ୍ଠ ଏବଂ ବିଶ୍ୱାମିତ୍ର ଗଲେ, ତାଙ୍କ ପାଖକୁ ଗଲେ, ତାଙ୍କ ଭିତରେ ଝଗଡ଼ା ହେଲା, କିଏ ଶ୍ରେଷ୍ଠ, ବିଶ୍ୱାମିତ୍ର ଶ୍ରେଷ୍ଠ ନା ବଶିଷ୍ଠ ଶେଷ? ତେଣୁ ଯେତେବେଳେ ଗଲେ ତାଙ୍କ ପାଖକୁ, ଅନନ୍ତଦେବ କହିଲେ, ତୁମେ ଆଗ ପୃଥିବୀ ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କର, ତା'ପରେ ମୁଁ ନିର୍ଣ୍ଣୟ ଦେବି। ବିଶ୍ୱାମିତ୍ର ଯେତେ ଚେଷ୍ଟା କଲେ ଧରିପାରିଲେ ନାହିଁ, କିନ୍ତୁ ବଶିଷ୍ଠ ତାଙ୍କର ତପ ବଳରେ ଧାରଣ କଲେ, ତେଣୁ ବଶିଷ୍ଠ ଶ୍ରେଷ୍ଠ ହେଲେ ବୋଲି ଜଣାପଡ଼ିଲା। ଏସବୁ କଥା ରହିଛି। ସେ ଯେଉଁ ଭଗବାନ ଗୁଣଗାନ କରୁଛନ୍ତି, ସେଠୁ ଶୁଣିଥିଲେ ମୈତ୍ରେୟ, ଏ ଯେଉଁ କ'ଣ ସାଂଖ୍ୟାନ ଋଷି ଶୁଣିଥିଲେ, ଚତୁଚନ୍ ଚାରି କୁମାର ଶୁଣିଥିଲେ, ତାଙ୍କଠାରୁ ସାଂଖ୍ୟାନ ଋଷି ଶୁଣିଥିଲେ, ତାଙ୍କଠାରୁ ଏ ମୈତ୍ରେୟ ଶୁଣିଥିଲେ, ଏସବୁ ଗୋଟେ ପରମ୍ପରା ରହିଛି, ଏ ତୃତୀୟ ସ୍କନ୍ଧରେ ଆସିବ ସେ କଥା। ମୈତ୍ର ବର୍ତ୍ତମାନ ଜ୍ଞାନ ଦେବେ, ବିଦୁରଙ୍କୁ ଜ୍ଞାନ ଦେବେ, ଏ ବିଭିନ୍ନ ପ୍ରକାର ପରମ୍ପରା ରହିଛି, ଭାଗବତ ପରମ୍ପରା ରହିଛି। ତେଣୁ ଯେତେ ଜଣେ ଜାଣିଲେ ମଧ୍ୟ ସେ କହିପାରିବ ନାହିଁ, ମୁଁ ଭଗବାନ ପୂର୍ଣ୍ଣ ଭାବରେ ଜାଣିଗଲି। ବ୍ରହ୍ମା ନିଜେ କହୁଛନ୍ତି, ଦଶମ ସ୍କନ୍ଧରେ ଆସିବ, ସେ ସ୍ତୁତି କରିବେ, ଜାଣନ୍ତ ଏବଂ ଜାଣନ୍ତୁ କିମ୍ ଭୋକ୍ତା ନମେ ପ୍ରଭୁ ମନସୋ ବପୁଷ ବାଚ ବୈଭବଂ ତବ ଅଗୋଚର। ଆଉ କିଏ କହିପାରନ୍ତି ମୁଁ ଜାଣିଯାଇଛି ଭଗବାନଙ୍କୁ? କିନ୍ତୁ ମୁଁ ଜାଣିଛି, ମୋର ମନ ବଚନ ଏବଂ ଶରୀର ଦ୍ୱାରା ଆପଣ ଉର୍ଦ୍ଧ୍ୱରେ ରହିଛନ୍ତି, ମୁଁ ଜାଣିପାରୁନାହିଁ। ବୈଭବଂ ତବ ଅଗୋଚର, ଆପଣଙ୍କର ଯେଉଁ ବୈଭବ ରହିଛି ମୋର ସେ ଧାରଣାର ବାହାରେ। ଯେତିକି ଜାଣିଛନ୍ତି ସେତିକି ତ ଆମ ପାଇଁ ଯଥେଷ୍ଟ, ଆଉ କ'ଣ? ସେ ଯେତିକି ଜାଣିଛନ୍ତି ସୃଷ୍ଟି କରୁଛନ୍ତି, ଆମ ଶରୀର ସୃଷ୍ଟି କରିଛନ୍ତି, ଏ ଯେଉଁ କହିଲି ରକ୍ତ ଫକ୍ତ ସବୁ ସୃଷ୍ଟି କରୁଛନ୍ତି, ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ କରିପାରୁନାହାନ୍ତି। ଯେତିକି ଆମର ଜ୍ଞାନ ଦରକାର ସେତିକି ବ୍ରହ୍ମାକୁ ଦେଇଦେଲେ ଜ୍ଞାନ, ଯାହାଦ୍ୱାରା ସେ ସୃଷ୍ଟିକର୍ତ୍ତା ହୋଇଗଲେ, ସୃଷ୍ଟି କଲେ। ଏଇଭଳି ଭାବରେ ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଦାୟୀ ଗୌର ପ୍ରେମାନନ୍ଦେ। ଏଇଟା ପୋଷ୍ଟ କରିଦେଉନ ହେଇଗଲା। ହରି ଶ୍ରୀତ କମଳା କୁଟ ମଣ୍ଡଳ ହେ,
ହରି ଶ୍ରୀତ କମଳା କୁଟ ମଣ୍ଡଳ କୁଣ୍ଡଳ ଶ୍ରୀତ କୁଣ୍ଡଳ ଖଳିତ ଜଳିତ ବନମାଳ। హరి అమా